ओम नमो भगवते वासुदेवाय। श्रीमद्भगवद गीतार चतुर्थ अध्याय 37 नंबर श्लोक। भगवान श्रीकृष्ण पूर्वरु अर्जुन को विभिन्न प्रकार यज्ञ कथा कहते, यज्ञ किभ व्यक्ति को पवित्र करे, जो मैंने कर्माधिकारी कर्म करुछन्ति तांगर कर्म गुड़ी को किभली भगवान को से अर्पण करिवे, यज्ञ माध्यम रे यज्ञ पुरुष को भगवान श्रीकृष्ण को द्रव्य यज्ञ, तपो यज्ञ, ज्ञान यज्ञ, विभिन्न यज्ञ रो विवरण भगवान दउछन्ति। एवं यज्ञ ई यज्ञ विधि बा यार लक्ष्य हो जाने ज्ञान स्तर को आसीबो, बेले बेले बुझे भी कष्ट हो जाए, केवटा द्रव्य यज्ञ, केवटा तपो यज्ञ, केवटा ज्ञान यज्ञ। तार उदाहरण से देदेले बा तार उपाय देदेले, तद विधि प्रणिपात है ना परिप्रश्न न सेवया। यज्ञ विधि बा वेद विधि ये ज्ञान गुड़ी को साधारण बुझे भी कष्ट हो जाए, से जन गुरु शरणागत ही दासवत सेवा करी ତାଙ୍କର କରୁଣାରୁ ସେ ଏସବୁ ବେଦବିଧିର ଯେଉଁ ମାର୍ଗ ଗୁଡ଼ିକ ଅଛି ସେ ଜାଣିପାରିବ, ସେ ହିସାବରେ ଆଚରଣ କରିବ, ସଫଳତା ପ୍ରାପ୍ତ ହେବ। ଭଗବାନ ଶ୍ରୀକୃଷ୍ଣ ଏଇଟା କହିସାରିଲା ପରେ ଜ୍ଞାନର ମହିମାକୁ ହିଁ କହିଲେ, ଯେ ଜ୍ଞାନ କିଭଳି ଏଇ ଶ୍ଳୋକରେ 37 ଶ୍ଳୋକରେ ସମସ୍ତ ଯଜ୍ଞ ଭିତରେ ବହୁତ ଦିନ ହେଲା ଆମେ ପଢ଼ିନେ, ସମସ୍ତ ଯଜ୍ଞମାନଙ୍କ ଭିତରେ କେଉଁ ଯଜ୍ଞକୁ ଶ୍ରେଷ୍ଠ ବୋଲି କହିଲେ? ଦ୍ରବ୍ୟ ଯଜ୍ଞ, ତପୋ ଯଜ୍ଞ, ଯେତେ ପ୍ରକାର ଯଜ୍ଞ ଅଛି ଯଜ୍ଞ ଭିତରେ ଜ୍ଞାନ ଯଜ୍ଞକୁ ସେ ଶ୍ରେଷ୍ଠ ବୋଲି କହିଲେ, ଏବଂ ସେ ଜ୍ଞାନର ମହିମା କହୁଛନ୍ତି। ଯଥେଧାଂସି ସମିଧୋଗ୍ନି ଭସ୍ମସାତ୍ କୁରୁତେ ଅର୍ଜୁନ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ହେ ଅର୍ଜୁନ, ଯେପରି ପବିତ୍ର ଅଗ୍ନି ଜାଳେଣୀ କାଠକୁ ଭସ୍ମୀଭୂତ କରେ, ଭସ୍ମସାତ୍ କରିଦିଏ, ଠିକ୍ ସେହିପରି ଜ୍ଞାନାଗ୍ନି ସମସ୍ତ ଭୌତିକ କର୍ମର ପ୍ରତିକ୍ରିୟାକୁ ପୋଡ଼ି ଜାଳି ଭସ୍ମସାତ୍ କରିଦିଏ। ଜଣେ ଜ୍ଞାନ ସ୍ତରକୁ ଆସିଲେ ଯଜ୍ଞାଦି କର୍ମ କରିକି ଶ୍ରେଷ୍ଠ ଯଜ୍ଞ ହେଲା ଯେଉଁ ଜ୍ଞାନ ଯଜ୍ଞ, ଜ୍ଞାନ ଯଜ୍ଞ ସ୍ତରକୁ ଆସିଲେ ତାର ଫଳଟା କହୁଛନ୍ତି। ଯଥା ଏଧାଂଶୀ ସମିଧୋଗ୍ନି ଭସ୍ମସାତ୍ କୁରୁତେ ଅର୍ଜୁନ। ଏଧ ଏଧ ମାନେ କାଷ୍ଠ, ଯେଭଳି ଯଜ୍ଞାଦି କର୍ମରେ ଆମେ ଦେଖୁଛେ ଯେତେବେଳେ ଯଜ୍ଞ କର୍ମ ହଉଛି ସେତେବେଳେ ରଖା ହଉଛି, ପୁରୋହିତ ମାନେ ରଖନ୍ତି ନା ଯୋଉ ଆହୁତି ଦେବା ପାଇଁ ଘୃତ ପ୍ରଦାନ କରିବା ମାତ୍ରେ ସେ ଯେଭଳି ଲାଗିଯାଉଛି କିମ୍ବା କାଷ୍ଠ ଗୁଡ଼ାକ ଜଳିଯାଉଛି, ଅନ୍ତର୍ ଭିତରେ ଯୋଉ ଜ୍ଞାନ ଅଛି ବା ଯାହାର ଜ୍ଞାନ ଉଦିତ ହୁଏ, ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କରୁତେ ତଥା। ସମସ୍ତ ପ୍ରକାର କର୍ମର ପ୍ରତିକ୍ରିୟା ଯୋଉ ରହିଛି ଜ୍ଞାନ ନଷ୍ଟ କରିଦେବ, ଭସ୍ମସାତ୍ ଭସ୍ମୀଭୂତ କରିଦେବ, କିନ୍ତୁ ପ୍ରାରବ୍ଧ ନୁହେଁ। ଏଠି କହିବେ ସମ୍ବାଦ କହିବେ, ବଲ୍ଦବିଦ୍ୟାଭୂଷଣ କହିବେ, କିନ୍ତୁ ହରିନାମ ଭଗବାନଙ୍କର ଯୋଉ ନାମ ଏଇ ସମାନ ଉଦାହରଣ କେଉଁଥିରେ ଅଛନ୍ତି? ଅଜାମ୍ବିଲ ଲୋକ ଅଛନ୍ତି। ଯଥା ଅଗଦମ ବୀର୍ଯ୍ୟତମମ ପୁଯୁକ୍ତ ଯଦୃଚ୍ଛୟା ଅଜାନତୋପି ଆତ୍ମଗୁଣମ କୁର୍ଜ୍ୟାତ୍ ମନ୍ତ୍ରୋପି ଉଦାହୃତମ। ଭଗବାନଙ୍କର ନାମର ଏତେ ବଡ ମହିମା, ଆରମ୍ଭ କଣ କଲି ସେ ଶ୍ଳୋକ ଅଜାନତୋପି ଆତ୍ମଗୁଣମ କୁର୍ଜ୍ୟାତ୍ ମନ୍ତ୍ରୋପି ଉଦାହୃତମ। ଏ ହରିନାମ ଯୋଉ ମନ୍ତ୍ର ଅଜ୍ଞ ଭାବରେ କିଏ ନ ଜାଣିକି ବି ହରିନାମ ସେ କରୁଛି, ହରିନାମ ପ୍ରାରବ୍ଧ ସହିତ ସବୁକିଛି, ନାମର ମହିମା ସେ ଜାଣିନି, କେବଳ ନାମ କରୁଛି, ତାର ଶ୍ରଦ୍ଧା ଆସିଛି ସାଧୁଙ୍କର ସଙ୍ଗରେ, ସେ ଭଗବାନଙ୍କର ନାମ କରୁଛି, ସେ ଭକ୍ତି ତାର ପରେ ହବ, କିନ୍ତୁ ଆଗେ କଣ ହବ? କୁର୍ଜ୍ୟାତ୍ ମନ୍ତ୍ର ବି ଉଦାହୃତମ, ଯେଭଳି ଔଷଧ ଜଣେ ଖାଉଛି, ଔଷଧ ଦେଲେ ଭୋଜନ କରୁଛି, ସେ ଔଷଧ ପ୍ରତି ବିଶ୍ୱାସ ତାର ନଥିଲେ ବି ଔଷଧର ଆତ୍ମଗୁଣ କ'ଣ ସେ ନ ଜାଣିଲେ ବି କେବଳ ସେବନ ଦ୍ୱାରା ଔଷଧ କ'ଣ କରୁଛି କାର୍ଯ୍ୟ କରୁଛି। ଔଷଧ କହୁନି ଇଏ ମୋତେ ବିଶ୍ୱାସ କରୁନି, ଇଏ ମହିମା ଜାଣିନି। ସେଭଳି ଯିଏ ହରିନାମ କରୁଛି, ତୁମେ ଶ୍ରଦ୍ଧାପୂର୍ବକ ବିଶ୍ୱାସପୂର୍ବକ କଲେ ତୁମର ଭକ୍ତିଟା ବୃଦ୍ଧି ହବ। ଯଦି ଯିଏ ବି ନାମ କରୁଛି, ନାମର ଆତ୍ମଗୁଣ, ଆତ୍ମଗୁଣକୁ କ'ଣ କୁହାଯାଏ ବସ୍ତୁଶକ୍ତି ନାହିଁ, ବସ୍ତୁଶକ୍ତି ଶ୍ରଦ୍ଧା ଅଧିକମ ଉପାକ୍ଷତେ ସେ ଶ୍ଳୋକରେ ସମ୍ବାଦ କହିଲେ। ବସ୍ତୁଶକ୍ତିଟା ଶ୍ରଦ୍ଧା ଉପରେ ନିର୍ଭର କରେ ନା, ଆମେ ବିଶ୍ୱାସ କରିବାନି ଇଲେକ୍ଟ୍ରିର ଶକ୍ତି ଅଛି ବୋଲି, ଆମକୁ କିଛି ହବନି। ଯେତେବେଳେ ଲାଇଟ୍ ଫୁଲ ଭଳିଆ ଦେଖାଉ ଜଳୁଛି, ଇଏ କ'ଣ କରିବ, ଆମେ ଛୁଇଁଦବା ତା ବସ୍ତୁଶକ୍ତି କ'ଣ, ଆମେ ତାକୁ ଫୁଲ ଭାବିକି ଛୁଇଁଦେଲେ କ'ଣ ତା ବସ୍ତୁଶକ୍ତିଟା କ'ଣ ଅଛି, ତା ଦେହରେ କରେଣ୍ଟ ମାରିବାର ଯେଉଁ ବିଦ୍ୟୁତ ଶକ୍ତିଟା ସେ କ'ଣ ଆମକୁ ଛାଡ଼ିଦବ। ଆମେ କ୍ରୋଧ କ୍ରୋଧ କରିକି ହସିକି ଯେକୌଣସି ଭାବରେ କଲେ ବି ତାର ବସ୍ତୁଶକ୍ତିଟା ରହିଛି। ସେଭଳି ଭଗବାନଙ୍କର ଗୋଟେ ବସ୍ତୁଶକ୍ତି ରହିଛି, ଭଗବାନଙ୍କ ନାମରେ ବସ୍ତୁଶକ୍ତି ରହିଛି। ଯିଏନ କେନ ଉପାୟଣ କୃଷ୍ଣ ମନୋନିବେଶ ଗୋପ୍ୟା କାମାତ ଦ୍ୱିସାତ ଗୋପ୍ୟା କାମାତ ଭୟାତ କଂସ ଦ୍ୱିସା ଚୈତାଦ୍ୱୟ ନୃପ। ଭଗବାନଙ୍କୁ ଯେଭଳି ଭାବରେ ଭଗବାନଙ୍କର ଆତ୍ମଗୁଣ ହେଲା, ତୁମେ ଯେକୌଣସି ଭାବରେ ଭଗବାନଙ୍କୁ ସ୍ମରଣ କର। ଗୋପ୍ୟା କାମାତ, ଗୋପୀମାନଙ୍କର କାମକୁ ପ୍ରେମ କୁହାଯାଇଛି, କିନ୍ତୁ ବହୁତ ଗୋପୀ ଥିଲେ ଯେଉଁମାନଙ୍କୁ ଆଧୁନିକ ଗୋପୀ କୁହାଯାଏ, ସେମାନେ କୃଷ୍ଣଙ୍କୁ କେବଳ ଭଲ ପାଉଥିଲେ। ଏଥିପାଇଁ କୃଷ୍ଣ ହେଉଛନ୍ତି ଜଣେ ବହୁତ ସୁନ୍ଦର, ମାନେ ସୁନ୍ଦର ଯୁବକ। ଦୈହିକ ଯେଭଳି ଗୋଟେ କାମ ସେଭଳି ତାଙ୍କର ନଥିଲା, କିନ୍ତୁ କେବଳ କାମ ଏଥିପାଇଁ କୁହାହଉଛି, ସମ୍ପୂର୍ଣ୍ଣ ସ୍ୱରୂପ ଜ୍ଞାନ ତାଙ୍କର ନଥାଇକି ବି ସେ କେବଳ କୃଷ୍ଣଙ୍କୁ ସୁନ୍ଦର ଭାବିକି ଭଲ ପାଉଥିଲେ। ଏତେ ସୁନ୍ଦର କୃଷ୍ଣ, ଭଲ ପାଇବାର କାରଣ ହେଲା କ'ଣ, ସୌନ୍ଦର୍ଯ୍ୟତା, ରୂପ ମାଧୁରୀ। ଗୋପ୍ୟା କାମାତ, ଭଗବାନଙ୍କ ରୂପକୁ ଭଲ ପାଉଥିଲେ, କିନ୍ତୁ ଭଗବାନ ତାଙ୍କ ଆତ୍ମଗୁଣ ଦେଇଦେଲେ, ସେମାନେ କ'ଣ ହେଇଗଲେ ପ୍ରେମିକ। ତାଙ୍କର ଯୋଉ କାମଟା ଏଇଭଳିଆ ଆମ ଭଳି କାମ ବି ନୁହେଁ, ତାଙ୍କୁ ଗୋଟେ ଆକର୍ଷଣ ଲାଗୁଥିଲା କୃଷ୍ଣଙ୍କ ରୂପଟା, ସେଥିପାଇଁ ସେମାନେ କୃଷ୍ଣଙ୍କୁ ଭଲ ପାଉଥିଲେ। ଗୋପ୍ୟା କାମାତ ଭୟାତ କଂସ, କଂସ ଯଦି ଭଗବାନଙ୍କୁ ଯୋଉ ପାଇଲେ କେବଳ ଭୟ କରିକରି, ମୋତେ କୃଷ୍ଣ ମାରିଦବ, ମୋତେ କୃଷ୍ଣ ମାରିଦବ, ଇଏ ହଉଛି ଆତ୍ମଗୁଣ। ଭଗବାନଙ୍କୁ ଭୟରେ ଚିନ୍ତା କରୁଛନ୍ତି, କିନ୍ତୁ ଭଗବାନ ତାଙ୍କୁ ଫଳ ମୁକ୍ତି କରିଦେଉଛନ୍ତି। ଗୋପ୍ୟା କାମାତ ଭୟାତ କଂସ ଦ୍ୱେଷା ଚୈତାଦ୍ୱୟ ନୃପ, ଚୈତ ଆଦୟ ନୃପ, ଚୈତ ହେଲେ ଶିଶୁପାଳ, ଶିଶୁପାଳ ଆଦି ଯୋଉ ଯୋଉ ରହିଲେ, ଯେଉଁମାନେ ଭଗବତ ବିରୋଧୀ ସେମାନେ କେବଳ ଭଗବାନଙ୍କୁ ଦ୍ୱେଷ କରୁଥିଲେ। ଜରାସନ୍ଧ, ଶିଶୁପାଳ ଏମାନେ ଭଗବାନଙ୍କୁ ଦ୍ୱେଷ କରୁଥିଲେ, କିନ୍ତୁ ଭଗବାନ କ'ଣ ଦେଲେ ତାଙ୍କୁ, ମୁକ୍ତି ଦେଇଦେଲେ, ଭଗବାନ ଆତ୍ମଗୁଣ ଦେଇଦେଲେ। ଦ୍ୱେଷାଦୟ ଚୈତାଦୟ ନୃପ ସମ୍ବଦାତ ଜୁୟମ୍, ସମ୍ବଧାନ ବୃଷ୍ଣ ଏ ଆଚ୍ଛା ବୃଷ୍ଣୀ ବଂଶଜମାନେ ଇଏ ଭାଗବତରେ ଭଗବାନ ନାରଦ ମୁନି କହୁଛନ୍ତି କାହାକୁ, ଯୁଧିଷ୍ଠ ମହାରାଜକୁ, ସମ୍ବନ୍ଧାନ୍ତ ବୃଷ୍ଣ ଏ ବୃଷ୍ଣୀ ବଂଶଜମାନେ କୋଉମାନେ ଦ୍ୱାରକାବାସୀ ମାନେ କୃଷ୍ଣଙ୍କୁ ଭଗବାନ ବୋଲି ଜାଣିନଥିଲେ। କୃଷ୍ଣ କ'ଣ ଜାଣିଥିଲେ, ଆମ ସମ୍ବନ୍ଧୀ। ରାଣୀମାନେ ଭାବୁଥିଲେ କୃଷ୍ଣ ହେଉଛନ୍ତି ଆମର ସ୍ୱାମୀ, ଉଗ୍ରସେନ ଭାବୁଥିଲେ କୃଷ୍ଣ ଆମ ବଂଶଜ, ବସୁଦେବ ଦେବ କି ପୁତ୍ର ଉପରେ କୃଷ୍ଣଙ୍କୁ କେବଳ ସମ୍ବନ୍ଧ ଭାବରେ ଭାବୁଥିଲେ। ଭଗବାନଙ୍କୁ ଯିଏ ଯେଭଳି ଭାବରେ ସମ୍ବନ୍ଧ ରଖିଲେ ବି ଭଗବାନ ତାକୁ ଉଦ୍ଧାର କରିବେ, ଏଇଟା ଆତ୍ମଗୁଣ। ଏଠି ଯୋଉ ଜ୍ଞାନର କଥା କୁହାଗଲା, ଜ୍ଞାନ ଭସ୍ମୀଭୂତ କରିଦେବ କିନ୍ତୁ ପ୍ରାରବ୍ଧ କରିପାରିବନି, କିନ୍ତୁ ଭଗବାନଙ୍କର ନାମ ସବୁକିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଜଣେ ଭକ୍ତ ଆଉ ପାପ କରିବନି, କିନ୍ତୁ ଏତିକି ବିଶ୍ୱାସ କରିବା ଦରକାର, ମୁଁ ନାମ କରୁଛି ମାନେ ମୋର ଗୋଟେ ଲାଭ ହଉଛି, ମୁଁ ଜାଣିଶୁଣି ପାପ କରୁନି, ଅଜ୍ଞାତ ବଶତଃ ପୂର୍ବ ଅପରାଧ ବଶତଃ କିଛି ପାପ ହେଇଯାଉଛି, କିନ୍ତୁ ଲାଭ ଏଥିରେ ଅଛି, ଏତିକି ଲାଭ ହଉଛି ମୋର ଭକ୍ତିରେ, ମୁଁ ପ୍ରଗତି ନ କଲେ ବି ମୋର ଯେତେ ପାପ ଅଛି ଅନନ୍ତ ଜନ୍ମର ପାପ ଧ୍ୱଂସ ହେଇଯିବ। କାହିଁକି ନା ଭଗବାନଙ୍କର ଇଏ ହଉଛି ନାମ, ନାମର ଆତ୍ମଗୁଣ ଅଛି, ଭଗବାନଙ୍କର ଆତ୍ମଗୁଣ ଅଛନ୍ତି। ଗୋପ୍ୟା କାମାତ ଭୟାତ କଂସ ଦ୍ୱିସା ଚୈତ୍ୟାଦୟ ନୃପ ସମ୍ବନ୍ଧାତ୍ ବୃଷ୍ଣୟୁ, ସମ୍ବନ୍ଧରେ ବୃଷ୍ଣିବଂଶ ମାନେ, ବୃଷ୍ଣିବଂଶ କୋଉମାନେ, ଦ୍ୱାରକାବାସୀ ମାନେ, ଦ୍ୱାରକାରେ ଗୋଟିଏ ବଂଶ ନ ରହୁଥିଲେ, ଦ୍ୱାରକାରେ ବହୁ ବଂଶୀୟ ମାନେ ରହୁଥିଲେ, ମଥୁରାରୁ ସବୁ ଗଲେ, ବୃଷ୍ଣିବଂଶଜ, କୁକୁର ବଂଶଜ ସବୁ ଅଛନ୍ତି, ଏସବୁ ଦଶମ ସ୍କନ୍ଦରେ ସବୁ, ନବମ ସ୍କନ୍ଦରେ ସବୁ ଦେଖିବ, ଯଦୁ ବଂଶଜ, ବିଭିନ୍ନ ରାଜାମାନଙ୍କର, ପ୍ରସିଦ୍ଧ ରାଜାମାନଙ୍କର ବଂଶ ପରମ୍ପରାର ଯେଉଁମାନେ ସବୁ ଆସିଛନ୍ତି, ତାଙ୍କର ଅନୁଗାମୀମାନେ ବା ତାଙ୍କର ବଂଶଜମାନେ ସେମାନେ ସବୁ ଗୋଟେ ଜାଗାରେ ରହୁଥିଲେ, କିନ୍ତୁ ମୁଖ୍ୟତଃ ଥିଲେ କେଉଁମାନେ, ବୃଷ୍ଣିବଂଶ, ଯଦୁବଂଶ, ସମ୍ବନ୍ଧାତ୍ ବୃଷ୍ଣୟୋ, ବୃଷ୍ଣିବଂଶଜମାନେ କୃଷ୍ଣଙ୍କୁ କେବଳ ସମ୍ବନ୍ଧୀ ବୋଲି ଜାଣିଥିଲେ, ଆମ ଭାଇର ପୁଅ କିଏ କହୁଥିଲେ, ମୋ ନାତି କିଏ କହୁଥିଲେ, ମୋ ସ୍ୱାମୀ କିଏ କହୁଥିଲେ, ପୁଅ ଭଗବାନ ବୋଲି ଜାଣିନଥିଲେ, କିନ୍ତୁ ଭଗବାନ ତାଙ୍କର ଆତ୍ମଗୁଣ ଦଉଥିଲେ, ସମ୍ବନ୍ଧାତ୍ ବୃଷ୍ଣୟୋ, ସ୍ନେହାତ୍ ଜୁୟମ୍ ଭକ୍ତିଆ ବୟମ୍ ବିଭୁ, ସମ୍ବନ୍ଧାତ୍ ବୃଷ୍ଣୟୋ ସ୍ନେହାତ୍ ଜୁୟମ୍, ପାଣ୍ଡବମାନଙ୍କୁ ଜୁୟମ୍, ଅହମ୍ ଜୁୟମ୍ ବହୁବଚନ ଲଗାଉଛନ୍ତି, ପାଣ୍ଡବମାନଙ୍କୁ ଭଗବାନ ଯୁଧିଷ୍ଠିରଙ୍କୁ କହୁଛନ୍ତି, ତୁମମାନଙ୍କର ଗୋଟେ କାମ ହେଲା, ତୁମେ କେବଳ ଭଗବାନଙ୍କୁ ସ୍ନେହ କରୁଥିଲ, ଯୁଧିଷ୍ଠିର ମହାରାଜ ତ ଭକ୍ତି କରନ୍ତିନି ନା, ମାନେ ଭକ୍ତିଟା ଆମ ଭଳି ନୁହେଁ, କାରଣ ତାଙ୍କର ତ ବେଶୀ ବେଶୀ ବାତ୍ସଲ୍ୟଟା ରହୁଥିଲା, ଯୁଧିଷ୍ଠିର ମହାରାଜଙ୍କର କୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ବେଶୀ ରହୁଥିଲା, ବାତ୍ସଲ୍ୟ ଭାବ ରହୁଥିଲା, ଆଉ କୃଷ୍ଣ କଣ କରୁଥିଲେ, ଯୁଧିଷ୍ଠିର ମହାରାଜଙ୍କୁ, ଭୀମସେନଙ୍କୁ ପ୍ରଣାମ ବି କରୁଥିଲେ, ତେଣୁ ସେମାନେ ତ ଭଗବାନଙ୍କର ଭକ୍ତ, କିନ୍ତୁ ତାଙ୍କର ଯୋଉ ସ୍ନେହଟା, ଭକ୍ତିରେ ସ୍ନେହଟା ପ୍ରାଧାନ୍ୟ ଥିଲା, ଯେମିତି ବାତ୍ସଲ୍ୟ ରସରେ କେଉଁଟା ପ୍ରାଧାନ୍ୟ ରହୁଛି, ମମତାଟା, ସ୍ନେହଟା ଟି ପ୍ରାଧାନ୍ୟ ରହୁଛି ନା, ଆଉ ସେଟା ସେବା, ଦାସ୍ୟର ସେବା, ସଖ୍ୟର ସେବା, ବାତ୍ସଲ୍ୟର ସେବା, ମାଧୁର୍ଯ୍ୟର ସେବା, କିନ୍ତୁ ଗୋଟିଏ ଗୋଟିଏ ଗୁଣର ପ୍ରାଧାନ୍ୟତା ରହିଛି, ଦାସ୍ୟରେ ଦାସ ଅଭିମାନଟା, ମୁଁ ଭଗବାନଙ୍କର ଦାସଟା ମୁଁ କରିକି ଦେଖେଇବି, ହନୁମାନ ଯେଉଁ ଦାସ୍ୟରେ, ଦାସ୍ୟ କପିବର, ରମପ୍ରଭୁଙ୍କର ସେବା, ସେଠି ଦାସ ଅଭିମାନଟା ପ୍ରବଳ, ଗୋଟିଏ ଗୋଟିଏ ଗୁଣରେ ରହିଲା, ସଖ୍ୟରେ କଣ, ସଖ୍ୟରେ ସଖ୍ୟରେ ଆତ୍ମଦାନ, ମାନେ ସଖ୍ୟରେ ସମ, ଅତି ନିଜର ନିଜ ସେଠି ଆତ୍ମୀୟତା ଯୋଉ ଜ୍ଞାନଟା ସେଠି ବେଶୀ, ଆଉ ବାତ୍ସଲ୍ୟରେ, ବାତ୍ସଲ୍ୟରେ ଏଇ ପୁତ୍ର ମମତାଟା ବେଶୀ, ମାଧୁର୍ଯ୍ୟରେ, ମାଧୁର୍ଯ୍ୟରେ ପୁରା ସର୍ବସ୍ୱ ସ୍ୱରଟା ତାଙ୍କୁ ଦିଆଯାଏ, ଟଫ୍, ସେଥିରେ ଆଉ ନିଜ ସୁଖ କିଛି ନାହିଁ, ପୁରା ସମ୍ପୂର୍ଣ୍ଣ ସବୁ ଦିଆଯାଏ, ସ୍ୱରଟା ଦେଇକି ସେବା କରିବେ ଆଉ। ତ ପାଣ୍ଡବ ମାନେ କେବଳ ଭଗବାନଙ୍କୁ ଭଲ ପାଉଥିଲେ, କେମିତି ଭଲ ପାଉଥିଲେ, ସ୍ନେହାତ୍, ସ୍ନେହ କରୁଥିଲେ, କୁନ୍ତି ସ୍ନେହ କରୁଥିଲେ, ଆଉ ଅର୍ଜୁନ ରହିଲେ ସଖ୍ୟରସରେ, ଇଏ ରହିଲେ ଆମର ଯୁଧିଷ୍ଠିର ମହାରାଜ, ତାଙ୍କର ବାତ୍ସଲ୍ୟ ରହିଲା, ଭୀମସେନର କଣ ଥିବ ଜ୍ଞାନ, ସେ ହୁଣ୍ଡାର କଣ ଥିବ, ତାର କଣ ଥିବ ଜ୍ଞାନ, ସେ କଣ କୃଷ୍ଣ ଭାବୁଥିବ କିଏ ଜାଣେ, ସାଙ୍ଗ ତ ଭାବିପାରୁନ, ସଖ୍ୟ ରହିଥିବ, ମିକ୍ସ ହେଇକି ରହିଥିବ କିଛି ତାର ଆଉ, କିନ୍ତୁ ସମସ୍ତଙ୍କର ପୁରା ଜୁୟମ ଶବ୍ଦରେ ପାଣ୍ଡବ ବଂଶର ସମସ୍ତେ ଆମକୁ ବୁଝା ହେଲା, ସମସ୍ତେ କଣ କରୁଥିଲେ, କୃଷ୍ଣଙ୍କୁ ସ୍ନେହ କରୁଥିଲେ, ଭଗବାନ ପାଇବାଟା ବହୁତ ବଡ କଷ୍ଟ ନା, ଆମ ପାଖରେ ସେ ଗୁଣଟା ଅଛି, କିନ୍ତୁ ସେଇଟା ଭଗବାନ ପାଖରେ ଲଗେଇ ପାରୁନି, ଏଇଟା ଦୁର୍ଦ୍ଦେବ, ସେଥିପାଇଁ ମହାପ୍ରଭୁ ଲେଖିଲେ ଦୁର୍ଦ୍ଦେବ ଇଦୃଶି ମିହା ଜନିନା ଅନୁରାଗ, ଗୋଟେ ମଣିଷକୁ ଆମେ ଭଲ ପାଉନେ, ପିଲା ଛୁଆକୁ ତୋ ନାତି ଦେଖିଲା ଭାବିଲେ କେମିତି ଲାଗୁଛି, ନାତି ଦେଖିଲାକୁ ଖୁସି ଲାଗୁନି, ତୋ ନାତି ଦେଖିଦେଉଛି, ତାକୁ ଦେଖିଲ କେମିତି ଲାଗୁଛି, ସତ କଥା କହିଲେ କେମିତି ଲାଗୁଛି, ଆନନ୍ଦରେ ଗୋଟେ ଲାଗୁନି, ଛୋଟ ପିଲାଟା କେମିତି, କେତେ ଦେଖ ଆମ ପାଖରେ ସେ ଗୁଣଟା ଅଛି, ଗୋଟେ ଜଣଙ୍କୁ ଭଲ ପାଇବ, ଦେଖିଦେଲା ବେଳକୁ ବଡ଼ ସ୍ନେହ ଚାଲିଯାଉଛି, ସେ କାନ୍ଦେଲା ବେଳକୁ ଚକୋଲେଟ୍ ଦେଇଦେଉଛି, ଆମ ପାଖରେ ସେ ଗୁଣଟା ରହିଛି, କିନ୍ତୁ ଅନାଦି କାଳରେ ଯେହେତୁ ଆମେ ଭଗବାନଙ୍କୁ ଭଲ ପାଇନେ, ଏ ଦେହକୁ ଭଲ ପାଇବେ କାଶ, ସ୍ତ୍ରୀ ପୁତ୍ର କନ୍ୟା କଣ ଦେହଟାକୁ ଭଲ ପାଉଛି ନା କଣ, ଆତ୍ମାକୁ ଜିନିଛି କି, ସେଥିପାଇଁ ଆମର ଗୋଟେ ବଡି ଦରକାର, ଭଲ ପାଇବାକୁ ହେଲେ ଆମ ଗୋଟେ ସ୍ୱର ଦରକାର, ଆଉ ସେ ସ୍ୱରଟା ପୁଣି ଆମକୁ ରେସିପୋକେଟ୍ କରୁଥିବ, କଣ ଆମ ସହିତ ଆଦାନ ପ୍ରଦାନ କରୁଥିବ, ତାହେଲେ ଆମେ ଭଲ ପାଇବା, ସେଥିପାଇଁ ଗୋଟେ ଆମକୁ ବହୁତ ଗୋଟେ ଦେହ ଶରୀର ବନ୍ଧନ କୁହାଯାଏ, ଆଉ ଶରୀର ଆମେ କଣ କହୁଛେ, ଆମେ ମାନେ ଜ୍ଞାନୀ ପର୍ଯ୍ୟନ୍ତ ତୁମେ ଶରୀର ବନ୍ଧନରେ ରହିଛି, ଶରୀର ବନ୍ଧନ ବା ଶରୀର ଆନନ୍ଦ ଦିଏନି, ଆମେ ଏଟା ଗୋଟେ ଅଜ୍ଞାନତା ନା, ଲୋକ କହୁଛି ମୁଁ ବିବାହ ହେଲେ ଆନନ୍ଦ ପାଇବି, କି ଯାହା ବ୍ରହ୍ମଚାରୀ ରହିଲେ ଆନନ୍ଦ ପାଇବି, କଣ କୁ ବି ଆନନ୍ଦ, ତୁମେ ଏଇ ଶରୀର ବନ୍ଧନ ଉଦ୍ଧାର ନ ପାଇଲେ କୌଣସି ସ୍ଥିତିରେ ବି ଆନନ୍ଦ ନାହିଁ। ଶରୀର ବାନ୍ଧି ଶରୀର ବନ୍ଧନ କାହିଁକି ମିଳିଛି? କର୍ମଫଳରୁ ମାୟା ବାନ୍ଧିକି ରଖିଛି। ସେ ନେଇ ଭଗବାନଙ୍କ ସେବା କରି କରି ସେ ବନ୍ଧନଟା ସେ ଫିଟେଇବେ ଆଉ ଗୋଟେ ବନ୍ଧନ ପୁରା ବନ୍ଧନ ଇନ୍ଦ୍ରିୟମାନଙ୍କ ଦ୍ୱାରା କେତେ ଇମ୍ପ୍ରେସନ୍ସ କେତେ ଭାବନା କେତେ ଜନ୍ମରେ କ'ଣ କ'ଣ କରିଛେ ସେଇ ସ୍ୱଭାବ ସେ ସବୁ ପୁରା ବନ୍ଧନ ହେଇକି ରହିଛି ଶରୀର ବନ୍ଧନ। କିନ୍ତୁ ଜୀବ ପାଖରେ ସେ ଆତ୍ମା ନା ତା ପାଖରେ ସେ ଗୁଣଟା ଅଛି ତେଣୁ ସେ ଗୋଟେ ଶରୀର ପାଖରେ ଲଗାଉଛି ସେ ସ୍ନେହ କରିପାରିବ ସେ ଭଗବାନଙ୍କୁ ଚାହିଁଲେ ସବୁକିଛି କରିପାରିବ। କିନ୍ତୁ ପ୍ରତିଫଳନ ବିପରୀତ ପ୍ରତିଫଳନ ହେଇଯାଇଛି ତାର ସ୍ନେହତ ଜୟମ ଭକ୍ତ୍ୟା ବୟମ ଭକ୍ତା ବୟମ ବିଭୁ ଆମ୍ଭେମାନେ ନାରଦ ମୁନି କହୁନାହାନ୍ତି ଯେ ମୁଁ ସେ ଭକ୍ତିରେ ଆମେ ପାଇଛୁ ସେ କିଏ କିଏ ଭଗବାନଙ୍କୁ ପାଇଛନ୍ତି ତାର ଉଦାହରଣ ଦଉଛନ୍ତି ତାଙ୍କର ଯୁଧିଷ୍ଠିରଙ୍କୁ ଏହା ଦରକାର। ଯୁଧିଷ୍ଠିର ଯୋଉ ପ୍ରଶ୍ନ ପଚାରିଥିଲେ ସେଇଠି ସେ ଇଏ ପୋକର ଉଦାହରଣ ଦେଇଛନ୍ତି ପେଶ କୃତା କିଟା କଣ ସେଟା କହୁଛ ସେ ଆଗରୁ ସବୁ ମାଟି କରିଥିଲେ ସିନା ଜାଣିବ ଏଠି କଣ ଏଠି ତୁମେ ଜାଣିପାରିବ ସେ ଯୋଉ ଗୋଟେ ପୋକଟା ଥାଏ ସେ ବଲୁରୀ ଭଳିଆ ଆମ ଛୁଟିଆଟା ଭର ଭର ଭଳିଆ ଭର ତ ଆଉ ସେ ସେ ଧରି ଆସିବ ହଁ ତାକୁ ଗୋଟେ ଅଲଗା କୁହନ୍ତି ସେଟା ଭର ନୁହେଁ ସେଟା ଧରି ଆସିବ ଧରି ଆସିକି ଆଉ ଗୋଟେ ଯେକୌଣସି ପକ୍ଷୀକି ଧରି ଏ ଯୋଉ ଝିଣ୍ଟିକାକୁ ବେଶୀ ଧରିକି ଆସେ ମୁଁ ମାଟି ଘରେ ଦେଖିଛି ଆମର ଝିଣ୍ଟିକା ଗୁଡା ଧରି ଆସିବ ଝିଣ୍ଟିକା ତ ବୋକା ଗୁଡାକ ନା ଏ ଘାସରେ ବସି ଖାଲି ଏମିତି ଏମିତି ନିଶୁକୁ ହଲଉଥିବେ ଇଏ ଯାଇ ଧରିଦେଇ ଆସିବ ଝିଣ୍ଟିକାଟାକୁ ଆଣିକି ତାର ଗାତ ଭିତରେ ପୁରେଇ ତାକୁ ସିଲ୍ କରିଦେବ ସେ ବାଟ ସେଇ ବାଟରେ ସେ ଯିବ ପଶିବ ବନ୍ଦ କରିଦେବ ରାସ୍ତାକୁ ତାର ମାଟିରେ ବନ୍ଦ କରିଦେବ ତାର ତାର ଶକ୍ତି ଅଛି ଆଉ ପୁଣି ଭଲ ବେଳେ ମାଟି ଖୋଲିକି ବାହାରିବ ପୁଣି ସିଲ୍ କରିଦେଇକି ଆସିବ ପୁଣି ଖାପିକରି ତା ନାଇଁ ଖାଇବାକୁ ଧରିକି ଆସିବ ତାର କଣ ଆନନ୍ଦ ତା ବଂଶ ସେ ସେଭଳି ବୃଦ୍ଧି କରିବ ସେ ତାର ସିଏ ବଞ୍ଚୁଛି କିନ୍ତୁ ଭିତରେ ଆଉ ତାକୁ ଡରେଇବ ସବୁବେଳେ ଘୁ 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 ତାର ଉପରକୁ ଦେଖିବ ସେ ସବୁବେଳେ ଚିନ୍ତା କରିବ ଏ କୁଆଡେ ଗଲା ସେ ନାଇଁ ସେ ଶ୍ଳୋକ ନାହିଁ ସପ୍ତମ ସ୍କନ୍ଦରେ ପେଶ ପେଶାସ୍କୃତ କୀଟ ସ୍କନ୍ଦର ଭଗବାନଙ୍କ ଚିନ୍ତନ ଫଳ ଯେ ଜ୍ଞାନ କଥାରେ ଯେଉଁଠି ପଢିଛି କେହି ଭାବିବନି ଜ୍ଞାନ ସବୁକିଛି କରିଦବ ଆରେ ଭକ୍ତିରେ ସବୁ ବି ଅଛି ଜ୍ଞାନ ପ୍ରାୟତଃ କାଟିପାରିବନି ଭକ୍ତି ଏତେ ମହାନ ଆମର ତ ପୂର୍ବ ସଂସ୍କାରଟା ସେତେ ବଳବାନ ନାହିଁ ଆଉ ଜାଣିପାରୁନି କିନ୍ତୁ ହଁ କୀଟ ପେଶା କୃତା ରୁଦ୍ଧା କୁଢ୍ୟାୟାମ ତମ ଅନୁସ୍ମରଣ ବାରମ୍ବାର ସ୍ମରଣ କରେ ସେ କଣ କରିବ ସେ ପୋକଟା ମୁଁ ଦେଖିଛି ଏଠି ଏବେ ମାଟି ଘର ତ ନାହିଁ କଣ ଜାଣିବ ଅଛି ମଝିରେ ମଝିରେ ସେ କରୁଛି ସିଏ ଆସିକି ତାର ରଖିଦବ ରଖିଦେଇ ତାର ସେଟା ମାଟିରେ ବନ୍ଦ କରିଦବ ସେ ଗୋଟେ ପଶିବ ପଶିବ ସିଲ୍ କରିଦେଇକି ଯିବ ପୁଣି ଆସିବ ପୁଣି ମାଟ କରିଦେଇ ପୁଣି ସିଲ୍ କରିବ କରି ତା ପାଇଁ ଖାଇବାକୁ ଆଣିବ ତାକୁ ଖାଇବାକୁ ଦବ ତାକୁ ତାକୁ ଡରେଇବ ତାକୁ ଡରେଇବ ସବୁବେଳେ ଆଉ ଗୁଁ 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 ଶବ୍ଦ କରିବ ଇଏ ତ ଝିଣ୍ଟିକାଟା ବୋକାଟା ଅଲଗା କୀଟଗୁଡା ବୋକାଗୁଡା ଇଏ ଡରିବେ ଖାଲି ଦିନମାନେ ମଣିଷ ଭୟ କଲେ କଣ କରିବ ତୁମେ ଯାହାକୁ ଡରୁଛ ତା ଚିନ୍ତନ କରିବ ନା ନାହିଁ ଯାହାକୁ ଭଲ ପାଉଛ ତା ଚିନ୍ତନ କରିବ ଯାହାକୁ ଭୟ ପାଉଛ ତାକୁ ଚିନ୍ତନ କରିବ କଂସ ଭୟ ପାଇକି ଚିନ୍ତନ କଲା ଆଉ ଇଏ କୀଟଟାକୁ ସବୁବେଳେ ତତ୍ ଅନୁସ୍ମରଣ ତାକୁ ଚିନ୍ତା କରି 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 ତାର ଭଳିଆ ହେଇଯିବ ତ ଦେହ ହିତ ଅଛି ନା ସେ ଶ୍ଳୋକରେ ହଁ ସ୍ମରମ ଭୟ ଯୋଉ ଗିଏ ନ ଖାଲି ଭୟ ଭୟ କରି 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 ସେମିତି ହେଇଯିବ ହଁ ହିତୁଆ ଶବ୍ଦ ଥିବ ହଁ ବିନ୍ଦନ୍ତେ ତତ୍ ସ୍ୱରୂପ କମ୍ ବିନ୍ଦ ତାରି ସ୍ୱରୂପ ପାଇଯିବ କୀଟଟା ସେ ଧରି ଆସିଥିବ ଅଲଗା କୀଟକୁ ତାକୁ ଡରେ 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 ଭୟ ସ୍ୱରୂପରେ ଦେଖ ଭୟରେ ଗୋଟେ ଜୀବ ଚିନ୍ତନ କରିକି ସେ ସ୍ୱରୂପ ପାଇବ ତାହେଲେ ଭଗବାନ କହି ପାଇପାରିବେନି ଭଗବାନଙ୍କୁ ଜୈନ ଜ୍ଞାନ ସ୍ଥା ପ୍ରସେ କହିବେ ଜୈନ ଜ୍ଞାନ ଉପାୟନ କୃଷ୍ଣ ମନୋନିବେଶ ଯେକୌଣସି ଉପାୟରେ ହଉ କୃଷ୍ଣ ଭାବରେ ମନେ ରହିଲେ ବି ଭଗବାନ ପାଇବାଟା ଭଲ କିନ୍ତୁ କଣ କରିବା ନିର୍ଭର କରୁଛି ନିଜର ପୂର୍ବର ସ୍ୱୀକୃତି ଆଉ ଭଗବାନଙ୍କୁ ପାଇବା ପାଇଁ ଇଚ୍ଛା ଯଦି ଆମେ ନ ବୁଝିବା ଯେ ଶରୀର ଗୋଟେ ଗୋଟେ ମାନେ ଗୋଟେ ଏ ଜଗତରେ ଆମର ଜାଗା ନୁହେଁ ଆମକୁ ଜଣେ ଫେସିଲିଟେଜ ଦବ କାହିଁକି ଦବ ତୁମେ ଟୁରିଷ୍ଟ ଯିବା ପାଇଁ ଚାହୁଁଛ ମୁଁ ପୁରୀ ଯିବି କି କୋଣାର୍କ ଯିବି ତୁମେ କାହିଁକି ତୁମ ଜାଗା ଠାରୁ ତୁମେ ସେ ଜାଗାଟା ଭଲ ବୋଲି ମାନନ କରୁଛ ବୋଲି ତାପରେ ତୁମେ ଟିକେଟ କାଟୁଛ କି ଗୋଟେ ଡିଜାୟାର କରୁଛ ମୁଁ ଯିବି ଟିକେ ପୁରୀ ବୁଲି ଆସିବି, କୋଣାର୍କ ବୁଲି ଆସିବି, ଏଇ ଯୋଉ ଟୁରିଷ୍ଟ ଲୋକଟା ଆସୁଛନ୍ତି କୁଆଡେ ବେଙ୍ଗଲ ଛାଡ଼ିକି ସେ ଟ୍ରେନ୍ରେ ବସି କୋଉ ସୁଖ ମୁଁ ଦେଖୁଛି, ସେ ଯୋଉ ଖାଉକି ଶୁଖିଲା ରୁଟି ଆଣିଥିବେ ଖାଇକି ଆସୁଛନ୍ତି, ପୁଣି ଆକୁ ଫୋନ୍ କର ତାକୁ ଫୋନ୍ କର ଗାଡ଼ିରେ ଯା ହୋଟେଲ ନିଜ ଘରେ ଶୋଇବା, ହୋଟେଲ ଫାଇଭ ଷ୍ଟାର ହୋଟେଲରେ ଶୋଇବା ସମାନ, ନିଜ ଘରେ ତୁମେ ଗୋଟେ ଛୋଟିଆ ମାନେ ମ୍ୟାଟ୍ ଗୋଟେ ପକେଇ ଶୋଇବ କି ତାର, ସେ ଏତେ କଷ୍ଟ ସେ କାହିଁକି ଆସୁଛନ୍ତି, ସେ ଭାବୁଛନ୍ତି ଘରଟା ହଉଛି ଦୁଃଖ, ଘରଠାରୁ ଅଧିକା ସୁଖ, ଘରଠାରୁ ଅଧିକା ସୁଖ ସେଠି ଅଛି, ଏଇଟା ଘରଟା ଦୁଃଖ, ଏଇଠି ଗୋଟେ ସବୁବେଳେ କଣ ରହିବା, ଚାଲ ବୁଲିକି ଆସିବ। ସେଭଳି ଆମେ ଯେତେପର୍ଯ୍ୟନ୍ତ ନ ବୁଝିପାରିବା ଏ ଜଗତ ହଉଛି ଦୁଃଖାଳୟ, ଏ ଜଗତଟା ଭଲ ଜାଗା ନୁହେଁ, ଏଠି ଶାନ୍ତିରେ ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ ଯାହା କହିଲେ ତୁମେ କେତେ ବଡ ସ୍ଥିତିକି ଯାଅ ଏଠି ଶାନ୍ତିପ୍ରିୟ ଲୋକଙ୍କର ସ୍ଥାନ ନୁହେଁ, ଏଠି ତୁମେ କେବେ ଶାନ୍ତିରେ ରହିପାରିବନି, ସବୁବେଳେ ଦୁଃଖ ଆସିବ, ବିପଦ ଆସିବ, ଏଟା ଆମ ସ୍ଥାନ ନୁହେଁ। ତାହେଲେ ଆମେ କଣ କରିବା, ଯେତେବେଳେ ଆମେ ଆମ ଘର ଭଲ ଲାଗିବ ଆମେ କଣ କରିବା, ଚିନ୍ତା କରିବା କେଉଁଠି ଯିବି ଶାନ୍ତିରେ ରହିବି, ତେଣୁ ସବୁବେଳେ ତ ଦୁଃଖାଳୟ ଭଗବାନ କହିଛି। ଆମର ଲକ୍ଷ୍ୟ ହଉଛି ଆମେ ଯଦି ଦୀକ୍ଷା ନଉଛେ ଭଗବାନଙ୍କ ଭଜନ, ଆମ ଲକ୍ଷ୍ୟ ହଉଛି ଏ ଜଗତକୁ ଛାଡ଼ିବା, ଆମେ ପ୍ରିପେୟାର ହଉଛେ, ଗୋଟେ ପ୍ରିପେୟାର ଟୁ ଷ୍ଟେଜ, ଆମର ଜଗତରେ ଆଉ ରହିବାର ନାହିଁ, ବାହାରିବାର ଅଛି, ବାହାରିବା ପାଇଁ ହେଲେ ଆମ ଇଚ୍ଛା ହେଲେ ବି ମରିଗଲେ ବାହାରି ପାରିବାନି, ସାଧାରଣ କର୍ମୀ ଲୋକ କଣ କହୁଛି ମରିଗଲେ ନା, ମରିଗଲେ ବାହାରି ପାରିବାନି, ଆମକୁ ଏଇଠି ଗୋଟେ ସ୍ୱର ତିଆରି କରି ବାହାରିବାକୁ ପଡିବ, ଏଇ ସ୍ୱରରେ ଗୋଟେ ଚିନ୍ମୟ ସ୍ୱର ତିଆରି କରି ଚିନ୍ତନ କରିକି ନରେନ୍ଦ୍ରଙ୍କ ସେ ପ୍ରସଙ୍ଗଟା ମନରେ ପଡ଼ିଗଲା, ବହୁତ ସୁନ୍ଦର ପ୍ରସଙ୍ଗ। ତେଣୁ ଜ୍ଞାନ ଏ କେହି ପଢିଲା ବେଳେ ଭଗବତ ଗୀତାରେ ସେ ଆଉ ଭାବିବା ଉଚିତ ନୁହେଁ ଏମିତି ମୋର ସବୁ ପାପ ପଳେଇବ, ଆରେ ନାମରେ ବି ସବୁ ହେଇପାରିବ, ଜ୍ଞାନ ସାଧାରଣ କଳିଯୁଗ ଲୋକ କରିପାରିବେନି, ଭଗବାନ ତ ସବୁ ସମ୍ପ୍ରଦାୟର ସବୁ ସିଦ୍ଧାନ୍ତକୁ ରକ୍ଷା କରିକି ସବୁ ଭଗବାନ କହିଛନ୍ତି ନା, ତାତ୍ପର୍ଯ୍ୟ ପ୍ରଭୁପାଦ କଣ ରଚନା କରୁଛନ୍ତି, ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନକୁ ଏଠାରେ ଅଗ୍ନି ସହିତ ତୁଳନା କରାଯାଇଛି। ଏ ଅଗ୍ନି ଯେ କେବଳ ପାପକର୍ମର ପ୍ରତିକ୍ରିୟାକୁ ପୋଡ଼ିଜାଳି ଭସ୍ମ କରିଦିଏ ତା ନୁହେଁ, ସମସ୍ତ ପୁଣ୍ୟକର୍ମର ପ୍ରତିକ୍ରିୟାକୁ ମଧ୍ୟ ଭସ୍ମ କରିଦିଏ। ପ୍ରତିକ୍ରିୟାର ଅନେକ ସ୍ତର ଅଛି, ଯଥା ତିଆରି ହେଉଥିବା ପ୍ରତିକ୍ରିୟା, ମୁକୁଳିତ ପ୍ରତିକ୍ରିୟା ବା ଭୋଗୁଥିବା ପ୍ରତିକ୍ରିୟା, ଭୋଗିସାରିଥିବା ପ୍ରତିକ୍ରିୟା ଏବଂ ପୂର୍ବ ପ୍ରତିକ୍ରିୟା। ଯୋଉ ବିଶ୍ୱନାଥ ଛକ ଠାକୁରଙ୍କର ଏଇଟା ହଉଛି ପାପ ବୀଜ ବାସନା କୁଟ ପ୍ରାରବ୍ଧ, ଏଇଟାକୁ ପ୍ରଭୁ ରଚନା କଲେ। କିନ୍ତୁ ଜୀବର ସ୍ୱରୂପ ସ୍ଥିତି ସମ୍ବନ୍ଧୀୟ ଜ୍ଞାନ, ଏଠି ଯୋଉ ଜ୍ଞାନ ଅର୍ଥକୁ ପ୍ରବୋଧ କଣ ନେଲେ, ସ୍ୱରୂପ ସ୍ଥିତି ସମ୍ବନ୍ଧୀୟ ଜ୍ଞାନ ସବୁ ପ୍ରତିକ୍ରିୟାକୁ ପୋଡ଼ିଜାଳି ଭସ୍ମ କରିଦିଏ। ଯେତେବେଳେ ବ୍ୟକ୍ତି ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଯାଏ ବା ପୂର୍ଣ୍ଣ ଜ୍ଞାନ ସ୍ତରରେ ରହେ, ସେତେବେଳେ ପୂର୍ବ ଓ ପର ଉଭୟ ବିଧି ପ୍ରତିକ୍ରିୟା ଭସ୍ମସାତ ହୋଇଯାଏ, ବେଦୁରାଣୀ ପ୍ରପାତ ଦେଇଛନ୍ତି। ଆଚ୍ଛା, ବଳଦେବ ବିଦ୍ୟାଭୂଷଣ କଣ କହିଲେ ଏଇ ଶ୍ଳୋକରେ, ଭକ୍ତୁନ ଠାକୁର ଲେଖୁଛନ୍ତି, ପ୍ରବଳ ରୂପ ଜ୍ୱଳିତ ଅଗ୍ନି ଯେଭଳି କାଷ୍ଠକୁ ଭସ୍ମସାତ କରେ, ହେ ଅର୍ଜୁନ, ଜ୍ଞାନାଗ୍ନି ସେଭଳି ସମସ୍ତ କର୍ମକୁ ଦଗ୍ଧ କରିପାରେ, ଅର୍ଥାତ୍ ଅପ୍ରାରବ୍ଧ କ୍ଷୟ କ୍ରିୟମାଣ କର୍ମକୁ ବିଶ୍ଳେଷ, ପ୍ରାରବ୍ଧ କର୍ମକୁ ଦୁର୍ବଳ କରେ। ପ୍ରାରବ୍ଧକୁ ନଷ୍ଟ, ଜ୍ଞାନୀ ପୁରା ଟପ୍ମୋଷ୍ଟ ଫର୍ମ କଲେ ବି ଆକୁ କଣ କରିପାରିବ, ଭକ୍ତିମୟ ଠାକୁର କହିଲେ ପ୍ରାରବ୍ଧ ଟିକେ ଦୁର୍ବଳ କରିପାରିବ, ମାନେ ଯୋଉଟା 100% ତୁମର ଭୋଗିବାର ଥିଲା 60% ଭୋଗିବ, ଟିକେ ଦୁର୍ବଳ ହେଇଯିବ ପ୍ରାରବ୍ଧ, ଭୋଗିବ କିନ୍ତୁ ପ୍ରାରବ୍ଧ, ପ୍ରାରବ୍ଧଟା କେବଳ କଟିବ କେଉଁଠି, ମହାପୁରୁଷ ସେଥିପାଇଁ ଧରିକି ଆସିଲେ ଆମର ଯୋଉ ଏଠୁ ସାଉଥ ଇଣ୍ଡିଆରୁ ବ୍ରହ୍ମସଙ୍ଗୀତକୁ ସେଥିପାଇଁ ଧରିକି ଆସିଲେ ନା, ଆଉ କର୍ମାଣ ନିର୍ଦ୍ଦହନ୍ତି କିନ୍ତୁ ଭକ୍ତି ଭାଜାମ, ଭକ୍ତି ପଥରେ ଯୋଉମାନେ ଆସିବେ କର୍ମ କେବଳ ନିର୍ଦ୍ଧନ ହେବ, ଆଉ ତାର ପ୍ରମାଣଟା ଅଜାମିଳ ଚରିତ୍ର ନାମରେ ପୋଷଣ ହେବେ, ପ୍ରାରବ୍ଧ ଅପ୍ରାରବ୍ଧମ କୁଟମ ବୀଜମ ସର୍ବୈବ ପ୍ରବିଲୀୟତେ କୃଷ୍ଣ ଭକ୍ତର ତାତ୍ମନମ, କୃଷ୍ଣ ଭକ୍ତି ଯୋଉମାନେ କରୁଛନ୍ତି ତାଙ୍କର ସବୁ ପ୍ରକାର ପାପ ନଷ୍ଟ ହେଇଯିବ। ଆଚ୍ଛା, ଏଠି ଲେଖିଲେ ଏଧାଂସି କାଠାନି କାଷ୍ଠାନି ସମିଦ୍ଧ ପ୍ରଜ୍ୱଳିତ ଅଗ୍ନି ଯଥା ଭସ୍ମସାତ କରୁତେ, ପ୍ରଜ୍ୱଳିତ ଅଗ୍ନି, ଅଗ୍ନିଟା ଜଳୁଛି, ତେଣୁ ଜ୍ଞାନଟାକୁ ଅଗ୍ନି ସହିତ ତୁଳନା କଲେ, ସେତେବେଳେ ଗୋଟେ କାଠ ପକେଇଦେଲେ ଯେମିତି ଭସ୍ମସାତ କରେ, ତଥା ଜ୍ଞାନାଗ୍ନି, ଏଠି ଜ୍ଞାନାଗ୍ନି କଣ ଲେଖିଲେ ନା, ସ୍ୱ ପରାତ୍ମ ଅନୁଭବ ବର୍ଣ୍ଣି, ଆତ୍ମା ଓ ପରମାତ୍ମାଙ୍କର ଯୋଉ ଅନୁଭବ ଏଇଟା ହଉଛି ଗୋଟେ ବର୍ଣ୍ଣି, ଅଗ୍ନି ସହିତ ସର୍ବାଣୀ କର୍ମାଣି ପୁଣ୍ୟାନି ପାପାନି, ପୂର୍ବ ଦେଖିଲେ ନା ପୁଣ୍ୟାନି ପାପାନି, ପୁଣ୍ୟ ପାପ ସବୁକୁ ଧ୍ୱଂସ କରିଦେବ। ପୁଣ୍ୟାନି ପାପାନି ଚ ପ୍ରାରବ୍ଧ ଇତରାଣି ଭସ୍ମ ସାତ କରୁତେ, ପ୍ରାରବ୍ଧ କରିପାରିବନି ଜ୍ଞାନ ଅଗ୍ନି ବାଲା। ଏତିକି ହେଲା ଡିଫରେନ୍ସଟା। ଜଣେ ଜ୍ଞାନୀ ଯୋଉ ଯୁକ୍ତି କରିବ ଯଦି ତାକୁ ଏଥିରେ କଟା ହବ, ପ୍ରାରବ୍ଧ କାଟିପାରିବନି। ସେଥିପାଇଁ ସେ ଲେଖିଲେ ପ୍ରାରବ୍ଧ ଇତରାଣି ଭସ୍ମସାତ କରୁତେ, ପ୍ରାରବ୍ଧ ବ୍ୟତିରିକ ପୂର୍ବ ଗୁଡାକ ଭସ୍ମସାତ କରିବ। ଆମର କଣ ନାମଭାଷ ସ୍ତରକୁ ଚାଲି ଆସିଲେ ପ୍ରାରବ୍ଧ ଚାଲିଯିବ। ଅଜ୍ଞାତରେ ନା ଜ୍ଞାତରେ ସେ ନାମ, ଜ୍ଞାତରେ ଅପରାଧ କରିବ ନାହିଁ। ନାମ ହଉଛନ୍ତି ଭଗବାନଙ୍କର ସ୍ୱରୂପ, ଆଉ ସବୁବେଳେ ନାମ, ସେ ନାମ ପ୍ରିୟ ହବ, ଭଗବାନଙ୍କ ସେବା କରିବ, ତାର ନାମ ମିଡିଲ ଷ୍ଟେଜ୍ ପଳେଇଲେ ତୁମର ପ୍ରାରବ୍ଧ ପଳେଇଗଲା। ଆଉ ତୁ ଇଣ୍ଟରମିଡିଏଟ୍ ଷ୍ଟେଜ୍ ପଳେଇ ଆସିଲେ ପଳେଇ, ନାମ ନାମୀ ହଉଛନ୍ତି ଅଭିର୍ଣ୍ଣ ନାମ ଆସିଛନ୍ତି ମୋର, ଯେମିତି ଭକ୍ତ ଠାକୁର ଲେଖିଲେ ଜୀବର କଲ୍ୟାଣ ସାଧନ କାମ ଜଗତେ ଆସିଏ ମଧୁର ନାମ, ଇଏ ରାମ ପ୍ରଭୁ ଆସିଛନ୍ତି ମୋତେ ଉଦ୍ଧାର କରିବେ। ଯିଏ ନାମ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିକି ନାମ କରୁଛି, ଅପରାଧ କରୁନି, ସେ ଇଣ୍ଟରମିଡିଏଟ୍ ମଧ୍ୟମ ସ୍ଥିତିକି ନାମ ସ୍ଥିତିକି ପଳେଇଗଲେ ବି ତା ପ୍ରାରବ୍ଧ ପଳେଇବ। ତାପରେ ଯଦି ଯଦି କିଛି ଶାରୀରିକ ବ୍ୟାଧି ଆସୁଛି ଯାଉଛି, ସେଟା ଭଗବାନଙ୍କର ଅନୁକମ୍ପା ବୋଲି ଜାଣିବ। ମାନେ ସାଧୁଙ୍କୁ ଯଦି ଏଗୁଡ଼ାକ ନ ଆସିବ, ମାନେ ଉତ୍ଖାନ୍ତ ଦ୍ରଷ୍ଟବ୍ୟ ନାୟ ସେ କହିଲେ ଏ ଜଗତରେ ଭଗବାନ ସମ୍ପ୍ରଦାୟର ସିଦ୍ଧାନ୍ତକୁ ରଖିବେ। ଧ୍ରୁବ ମହାରାଜଙ୍କୁ ଯଦି ନେଇଗଲେ ବିନା ସ୍ୱର ତ୍ୟାଗରେ, ଆଉ ଧ୍ରୁବ ମହାରାଜ ବଡ ବଡ ରସିକମାନେ ସବୁ ଅଛନ୍ତି ବ୍ରଜରେ, ଆମେ ଯେତେ ଯାଉଛେ ସବୁ, ଯେମିତି ଜଟିଆ ବାବା କଥା ସେ ଗଲାବେଳେ ସେଠି ଜଟିଆ ବାବା ଅଛନ୍ତି, ଜଟ ଲାଗିଛି ରାଧାରାଣୀ ତାଙ୍କୁ। ଆଚ୍ଛା ତାଙ୍କର ସମାଧି ପୁଣି କେମିତି ଆସିଲା? ତାଙ୍କୁ ଧ୍ରୁବ ମହାରାଜ ଭଳିଆ ନେଲେନି, ଧ୍ରୁବ ମହାରାଜ ତ ସେ ଓମ୍ ନମ ଭଗବତ ବାସୁଦେବ ଡାକିଛନ୍ତି, ତ ସାଧାରଣ ରାଧାରାଣୀ ଦର୍ଶନ କରିଛି। ଯଦି କିଏ ଯୁକ୍ତି କରିବ, ବଡ଼ ବଡ଼ ସନ୍ଥମାନେ ତ ଭାରତ ବର୍ଷରେ ବହୁତ ବଡ଼ ବଡ଼ ସନ୍ଥମାନେ ଭଗବାନଙ୍କୁ ଦର୍ଶନ ସାକ୍ଷାତ କରିଛନ୍ତି, ସେମାନେ ପୁଣି ତାଙ୍କ ଶରୀରରେ ଛାଡ଼ି କାହିଁ ଗଲେ? ଅଜାମିଳି ଚାଲିଗଲା ନାମ କରିକି, ଯେ ଜଣେ ଯୁକ୍ତି କରିଦେବ ମୋତେ କଣ ତାର ଉତ୍ତର ଦବ? ତୁମ ଟିକେ ଉତ୍ତର ଦେଇପାରିବ ତୁମକୁ, ସେ ବୋକା ମାନଙ୍କୁ ଛାଡ଼ିବେ? ଏଇଟା କଳି ଯୁଗର ନୁହେଁ, ସେ ଅଲଗା ଯୁଗରେ ସେ ଭଗବାନଙ୍କ ନାମ ହଉଥିଲା, ଏ ଯୁଗରେ ନାହିଁ, ଆମ ବାବାଙ୍କ ନାମ କରି ତୁମେ ଉଦ୍ଧାର ପାଇବ, ତୁମ ବୁଦ୍ଧି କିଛି କାମ ଦବନି। ଯଦି ହରିନାମ କରିକି ଧ୍ରୁବ ମହାରାଜ ଅଜାମିଳି ତାଙ୍କ ସ୍ୱର ତ ଛାଡ଼ି ନାହାନ୍ତି, ତାହେଲେ ଏବେ ଯଦି ଭଗବାନ ସେମାନେ ପାଇଛନ୍ତି, ତାହେଲେ ଭଗବାନ ସ୍ୱର କାହିଁ ଛାଡ଼ି ଯାଉଛୁ? ତାର ଉତ୍ତରଟା ସବୁ ଚକ୍ରପାତି ସବୁ ଦେଇଛନ୍ତି, ଶିଶୁ ଦେଇଛନ୍ତି। କାରଣ ଏ ଯୋଉ ଭକ୍ତର, ଶୁଦ୍ଧ ଭକ୍ତର ଯୋଉ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଗୁଡ଼ିକ ଯୋଉ ଯଦି କିଛି ତୁମେ ଦେଖୁଛ, ଏଗୁଡ଼ିକ ସାଧାରଣ ଜୀବ ଭଳି ନୁହନ୍ତି, କାରଣ ତାଙ୍କ ଏତେ ତାଙ୍କ ଭକ୍ତି ବୃତ୍ତି କିଛି ନଷ୍ଟ ହଉନି, ବରଂ ତାଙ୍କ ବୃଦ୍ଧି ହଉଛି, ଏଇଟା ବୃଦ୍ଧି ହଉଛି। ଆଉ ଜଗତର ନ୍ୟାୟକୁ ରଖିବା ପାଇଁ ସେ ଲୋକ ଲେଖିଦେଇଛନ୍ତି ଜଗତର ନ୍ୟାୟ ଗୁଡ଼ିକୁ। କାରଣ ଜଗତର ନ୍ୟାୟଟା କଣ? ଶରୀରଟା ଛାଡ଼ିକି ଯିବାକୁ ପଡିବ, ସେ ଜଗତର ନ୍ୟାୟ ରଖିଛନ୍ତି ଭକ୍ତ ଯେ। ଆରେ ଯଦି କିଏ ଯୁକ୍ତି କରିବେ ତାକୁ ଓଲଟା କୁହା ହବ, ଏମାନେ ଯାଇପାରିବେନି ବୋଲି ବିମାନରେ, ବିମାନ ତାଙ୍କ ପାଇଁ ଆସିଲା, କିଏ ଯୁକ୍ତି କରିବେ ତାକୁ ଆମେ ଓଲଟା ଯୁକ୍ତି କରିବୁ? ସେ ଯାଇପାରିବେନି ବୋଲି ଭଗବାନ ଧ୍ରୁବ ମହାରାଜ ଭକ୍ତିର ଫଳଟା ଦେଖିବା ପାଇଁ ଧ୍ରୁବ ମହାରାଜ ବିମାନ ପଠେଇଥିଲେ, ଅଜାମିଳି ଯାଇପାରିବେ ନାହିଁ ବୋଲି ତା ପାଇଁ ବିମାନ ଆସିଲା। ଆମର ଯୋଉ ସାଧୁମାନେ ଭଗବାନଙ୍କୁ ଦେଖିଛନ୍ତି ସିଏ ଯାଇପାରିବେ, ତାଙ୍କ ପାଇଁ ଭଗବାନ କାହିଁ କଷ୍ଟ କରିବେ? ସେ ଚାହାନ୍ତି ପ୍ରଭୁ ମୋ ପାଇଁ କଷ୍ଟ କରନ୍ତୁ, ଆତ୍ମା ପରମାତ୍ମାଙ୍କ ପାଖକୁ ଯିବା ପାଇଁ ତାଙ୍କର କଣ କିଛି ଫ୍ଲାଇଟ୍ ଦରକାର ନା କଣ? କିନ୍ତୁ ଇଏ ହଉଛି ସମ୍ପ୍ରଦାୟ ଯେଉଁଥିରେ ଭକ୍ତିଟାକୁ ସମ୍ପୂର୍ଣ୍ଣ ଇଣ୍ଟରମିଡିଏଟ୍ ଷ୍ଟେଜ୍ରେ ତୁମର ମାଧ୍ୟମିକ ସ୍ଥିତିକି ଯୋଉ ନାମାବା ସ୍ଥିତିକି ଆସିଲେ ତୁମର ପଳେଇବ ପ୍ରାରବ୍ଧ ଗୁଡ଼ାକ, ଆଉ ତାପରେ ଯଦି ଦୁଃଖ ଗୁଡାକ ସ୍ୱରର ଦୁଃଖ ଆସୁଛି ସେଟା ଭଗବାନଙ୍କର କରୁଣା ବୋଲି ଜାଣିବ, ସେଥିରେ କଣ ହବ? ତୁମର ଭଜନ ହବ। ସ୍ୱରଟା ଯଦି ସବୁବେଳେ ଭଲ ରହିଲେ ତୁମର ଭଜନ ହବ ସେମିତି ମାନେ ନାହିଁ, ଭଗବାନ ଚାହାନ୍ତି ଯୋଉବାଟେ ଯୋଉ ଭାବରେ ଏହାର ମୋ ପ୍ରତି ବ୍ୟାକୁଳତାଟା ବଢୁ, ତେଣୁ ସିଏ କେଉଁ ବାଟରେ ଆମର ଭଗବାନ ପ୍ରତି ପ୍ରେମ ବଢିବ, ସ୍ୱରର ଭଲ ରହିଲେ କି ଖରାପ ରହିଲେ ସେଟା ଆମେ କେମିତି ଜାଣିବା? ଆମେ କେମିତି ଜାଣିବା? କାହାକୁ ମାଷ୍ଟର ନା କାହାକୁ ପାଠ ପଢୁଛି, ବିନା ପାଠ ମାଡ଼ରେ କାହାର ପାଠ ହେଇଯାଉଛି, କାହାକୁ ମାଡ଼ ଦେଲେ ପାଠ ହବ? ମାଷ୍ଟର ଜାଣିଛି, ସେଟା ଭଗବାନ ଜାଣିଛନ୍ତି କାହାକୁ କେମିତି କଣ କେମିତି ପାର କରି ନେବେ, ଆମର କଣ ଦରକାର ଅଛି ସେଥିରେ ମୁଣ୍ଡ ପରିବା? ସେଥିପାଇଁ ବଳଦେବୀ ଦେବସେନ ଲେଖିଲେ ଏଠି ସ୍ୱପରାତ୍ମା ଅନୁଭବ କରନି ସର୍ବାନି କର୍ମାଣି ପୁଣ୍ୟାନି ପାପାନି, ପୂର୍ବ ପୁଣ୍ୟ ପାପ ସବୁ ଧ୍ୱଂସ କରିଦେବ, ପ୍ରାରବ୍ଧ ଇତରାଣି ଭସ୍ମ ସାତ୍ କୃତି, ପ୍ରାରବ୍ଧ କାଟି ପାରିବନି। ତତ୍ର ସଞ୍ଚିତାନି ପ୍ରାରବ୍ଧ ଇତରାଣି, ଇତରାଣି ଇତରାଣି ଶିକ ତୁଲ୍ୟ ବର୍ଣ୍ଣି ନିର୍ଦ୍ଦହତି କ୍ରିୟମାଣାଣି ପଦ୍ମପତ୍ର ଅମ୍ବୁ ବିଦବତ୍ ବିଶ୍ଳେଷୟତି ପ୍ରାରବ୍ଧାନି ତୁ ତତ୍ ପ୍ରଭାବିତାନି। ଆଚ୍ଛା ଆଚ୍ଛା, ସେ ଆଉ ଗୋଟେ ଅର୍ଥ ନେଲେ। ବେଳେବେଳେ ସେ କଣ କରନ୍ତି ନା, ତତ୍ର ସଞ୍ଚିତାନି ପ୍ରାରବ୍ଧ ଇତରାଣି, ସଞ୍ଚିତ ଗୋଟେ ନାହିଁ, ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ, ଯୋଉ ଜ୍ଞାନୀମାନଙ୍କର ଯୋଉ ଜ୍ଞାନଟାକୁ ଅଗ୍ନି ସହିତ ତୁଳନା କରାଗଲା, ପାପ ପୁଣ୍ୟକୁ କାହା ସହିତ ତୁଳନା କରାଗଲା, କାଠ ସହିତ ତୁଳନା କରାଗଲା, କିନ୍ତୁ ସଞ୍ଚିତ ହେଲା ସେ ନଷ୍ଟ କରେ। ସଞ୍ଚିତ ମାନେ କଣ, ସରି କ୍ରିୟମାଣ, ଏଇ ଜନ୍ମରେ ଯୋଉଟା କରିଛନ୍ତି, ଏଇ ଜନ୍ମରେ ଯୋଉ ପାପ ଗୁଡାକ ଆମେ କରୁଛୁ, ଏଇଟା କଣ କୁହାଯିବ, କ୍ରିୟମାଣ, କ୍ରିୟମାଣ ଗୁଡା ପୂର୍ବରେ ଯୋଉଟା ପୂର୍ବ ଜନ୍ମରେ ଯୋଉଟା କରିଛେ, ଏ ଜନ୍ମରେ ଆମକୁ ଭୋଗିବାକୁ ପଡ଼ିବ, ତାକୁ କଣ କୁହାଯିବ, ସେଟା ନାଇଁ, ସେଟା ପ୍ରାରବ୍ଧ, ପ୍ରାରବ୍ଧ ଗୁଡାକ ଯୋଉଟାକୁ ଫଳନ୍ମୁଖୀ, ତା ଟର୍ମ ସବୁ ବିଭିନ୍ନ, ଫଳନ୍ମୁଖୀ ମାନେ କଣ, ଆଜି ଗୋଟେ ଦିନରେ ପ୍ରାରବ୍ଧ ସରିଗଲା, କାଲି କଣ ଭୋଗିବା, ଯୋଉଟା ଫଳନ୍ମୁଖୀ ରେଡି ହେଇକି ରହିଛି, କାଲି ପାଇଁ ରେଡି ହେଇକି ରହିଗଲାଣି ଫଳନ୍ମୁଖୀ। ଆଉ ଗୋଟେ ରହିଲା କୁଟ, ଗୋଟେ ଇଣ୍ଟରମିଡିଏଟ୍ ଷ୍ଟେଜ୍, ମାନେ ଯେମିତି କଡ଼ର ଗୋଟେ ଉପର ଅବସ୍ଥା। ଆଉ ଗୋଟେ ରହିଲା ବୀଜ, କୁଟ ହଉଛି କଣ, ସଞ୍ଚିତ ମାନେ ସରି, ଯୋଉଟା ଫଳନ୍ମୁଖୀ ପୂର୍ବରୁ ଯୋଉଟା ଯୋଉଟା ଷ୍ଟକ୍ ହେଇକି ରହିଛି, ଆଉ ଗୋଟେ ରେଡି ହେଇଗଲା ଷ୍ଟକ୍ ହବା ପାଇଁ, ଆଉ ଗୋଟେ ଭୋଗୁଛେ ପ୍ରେଜେଣ୍ଟ, ଆଜିର ପ୍ରାରବ୍ଧ ଭୋଗି ସାରିଲେ, କାଲି ପୁଣି କଣ, ସେଟା ସଞ୍ଚିତ କ୍ରିୟ, ଏ ସରି କଣ କହୁଥିଲି, ଫଳନ୍ମୁଖ ହେଇକି ରହିଛି। ଆଉ ଗୋଟା କଣ ରହିଛି, ବୀଜ ଆକାର, ଏ ସରି କଣ, କୁଟ ଆକାର ରହିଛି। ଆଉ ବୀଜଟା କଣ, ବୀଜଟା ହଉଛି ପାପର ବୃତ୍ତିଟା, ଯୋଉଟା ଭବିଷ୍ୟତରେ କରିବା ପାଇଁ ଚାହୁଁଛେ, ପାପ କରିନେ, ଏମିତି ହେଇଯାଉ, ଦଶ ବର୍ଷ ଯାଉ, ତାକୁ ଠକେଇବି, ତାକୁ ଏଇଟା କରିବି, ତାକୁ ସେଟା କରିବି, ଯୋଉଟା ଯୋଜନା ବି ଚାଲିଛି, ଏଗୁଡ଼ା ସବୁ ଗୁଡ଼ିକ ହରିନାମରେ ଯିବ, ସବୁ ହରିନାମରେ ଚାଲିଯିବ। ଆକୁ ବିସ୍ତାର ଭାବରେ ଲେଖିଛନ୍ତି ଅଜାମ୍ବଳି ଚରିତ୍ର, ଦୁଇ ଚାରିଟା ପେଜରେ ସେ ପୁରା ଲେଖିଛି ଚକ୍ର ପାଶ, ତ ପଢ଼ୁଥିଲି ଏଇ ବିଦେଶରେ ଥିଲା ଲୋ, ଥରେ ଦେଖୁଥିଲି, କେତେ କୁଆଡ଼ୁ ଆଣିକି ସିଦ୍ଧାନ୍ତ ସେ ନାମକୁ କେତେ ଭଲ ପାଇଛନ୍ତି ପୁରା ସବୁ, ଏଣୁ ବହୁତ ପୁରାଣ ଏଇ ଭାଗବତରୁ ତ ବେଶୀ ଛନ୍ଦିକି ଦେଇଛନ୍ତି ସବୁ। ଆଉ ଦେଖ ଏଇ ଭଗବାନଙ୍କ ନାମର ମହିମା, ନାମ ଏତିକି ଶକ୍ତି ଦେଇ। ତେଣୁ ବେଳେବେଳେ ବ୍ରହ୍ମାନବୀମାନଙ୍କର ଏଠି ସେ କହୁଛନ୍ତି, ପାପ ପୁଣ୍ୟ ଏବଂ ପ୍ରାରବ୍ଧ ଇତର କର୍ମ ଗୁଡ଼ିକୁ ଭସ୍ମୀଭୂତ କରେ, ସେଠାରେ ସଞ୍ଚିତ ପ୍ରାରବ୍ଧ ଇତର କର୍ମ ଗୁଡ଼ିକ ଇସିକ ତୁଳାର ନ୍ୟାୟ, ଅର୍ଥାତ୍ ତୃଣ ଓ ତୁଳାର ନ୍ୟାୟ ନିଶେଷ ରୂପେ ଦହନ କରେ। ମାନେ ଯେହେତୁ ଜ୍ଞାନୀ ଯୋଉ ଜ୍ଞାନାରୂଢ଼ ଅବସ୍ଥା, ଜ୍ଞାନୀର ଯଦି ହାୟର ଷ୍ଟେଜ୍ ଗୋଟେ ଥିବ, ସେଠି ଭକ୍ତିମୟ ଠାକୁର ଏଠି କହିଲେନି, ପ୍ରାରବ୍ଧ କର୍ମ ଟିକେ ଦୁର୍ବଳ କରିଦେବ, ସାଧାରଣ ଜ୍ଞାନୀ ତା ପ୍ରାରବ୍ଧ କାଟି ପାରିବନି, ଯଦି ଜ୍ଞାନର ଗୋଟେ ହାୟର ଷ୍ଟେଜ୍ ଯାଇଥିବ ସେଠି ଟିକେ ଦୁର୍ବଳ ହବ। ଆଚ୍ଛା, ତୃଣ ଆଉ ତୁଳା ଏଠି ଯୋଉ କହିଲେ ନା, ଭସ୍ମସାତ କରୁଥେ ତଥା, ତାର ପ୍ରାରବ୍ଧ ବ୍ୟତିରିକ ଜିନିଷ ଗୋଟେ ଭସ୍ମସାତ କରିଦିଅନ୍ତି। ଆଚ୍ଛା, କ୍ରିୟମାଣ କର୍ମ ଗୁଡିକ ପଦ୍ମପତ୍ରର ଜଳବିନ୍ଦୁର ନ୍ୟାୟ ବିଶ୍ଳେଷିତ କରେ, ସେ ତ ମାନେ ଆମର ବେଦାନ୍ତ, ସେ ତାଙ୍କର ଜଳବିନ୍ଦୁ ଯେମିତି ପଡୁଛି ଟିକେ 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 ଟିକେ, ଦେଖୁନ ଜଳବିନ୍ଦୁ ଯେମିତି, କ୍ରିୟମାଣ କର୍ମ ଗୁଡିକ ସେଭଳି ଯାଏ, ପ୍ରାରବ୍ଧ ଗୁଡିକ କିନ୍ତୁ ତାର ପ୍ରଭାବରେ ଅତିଶୟ ଜୀର୍ଣ୍ଣ କରେ, ପ୍ରାରବ୍ଧ ଗୁଡିକୁ ବି ସବୁ ଜୀର୍ଣ୍ଣ କରିଦେବ। କିନ୍ତୁ ସିଦ୍ଧର ସ୍ୱାମୀଙ୍କର ମୂଳ ମୂଳ ଟୀକାରେ ସେ ସବୁ ଲେଖିଲା, ସେ କହିଛନ୍ତି ବିଲକୁଲ ଟୋଟାଲ ହବନି, ସେ ପୁରା କାଟି ଦେଇଛନ୍ତି, ସେ କହିଲେ ନା, ପ୍ରାରବ୍ଧକୁ ଟୋଟାଲ କେହି କାଟିପାରିବେନି, ଜ୍ଞାନର ଶକ୍ତି ନାହିଁ, ପ୍ରାରବ୍ଧ ଇତରାଣି କର୍ମାଣି ପଡ଼ିବ, ଆମେ ସମ୍ପଦ କଣ ଲେଖିଛନ୍ତି। କିନ୍ତୁ ଇଏ କଣ, ସମ୍ପ୍ରଦାୟ ଆଚାର୍ଯ୍ୟ ଜ୍ଞାନୀମାନେ ଆଉ ଯେଉଁମାନେ ଜ୍ଞାନରୂଢ଼ ଅବସ୍ଥାକୁ ଯାଉଛନ୍ତି, ସେମାନଙ୍କର ପ୍ରାରବ୍ଧ କଣ, କ୍ଷୀଣ ହିଁ ଭୋଗିବାକୁ ପଡ଼େ। ବହୁତ ତୁମେ ଦେଖୁନା ଭଗବାନ ପରଶୁରାମ କେସରେ ବାପା ତାଙ୍କୁ କଣ କହିଲେ, ବାପା ତାଙ୍କୁ କହିଲେ ନା, ଆଉ ତୁମେ ଭଗବାନଙ୍କୁ କହିଦେଲେ, ଆଉ ତୁମେ ଯାଅ 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 ତୀର୍ଥକୁ ଯାଅ, ସବୁ ମାରିଦେଲେ ରାଜାଙ୍କୁ, ତୁମେ ରାଜାଙ୍କୁ ମାରିଦେଇଛ, ରାଜାଙ୍କୁ ମାରିଛ, ବିଭିନ୍ନ ତୀର୍ଥକୁ ଯାଅ, ରାଜପୁତ୍ରକୁ ସବୁ ମାରିଲେ, ସବୁ ଇଏ କରିବାକୁ ପଡ଼ିଲା। ଆଉ ତାଙ୍କର ତାଙ୍କର ବାପାଙ୍କର ଅବସ୍ଥାଟା କଣ ହେଲା, ଯମଦଗ୍ନି, ଯମଦଗ୍ନିକୁ ଭୋଗିବାକୁ ପଡ଼ିଲା ନା, ଆଉ ଯମଦଗ୍ନି କେଉଁ ଷ୍ଟେଜରେ, ସେ ଜାଣିପାରୁଛନ୍ତି ମୋ ପତ୍ନୀ ସେଠି ଯାଇକି ଜଳକ୍ରୀଡ଼ା ଦେଖୁଛି, ସେମାନେ ସବୁ ଜ୍ଞାନରୁ ଅବସ୍ଥାରେ, ସେ ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, କିନ୍ତୁ ତାଙ୍କ ଦ୍ୱାରା ମୁଁ ଦେଖାଯାଉଛି। ଦେଖ ସେ କହିଲେ ନା ରେଣୁକାର ଅସ୍ତ୍ର ମୁଣ୍ଡଟାକୁ କାଟିଦିଅ, ସେଇଠି ପ୍ରଭୁପାଦ ଦେଖିବେ। ପ୍ରଭୁପାଦ ପର୍ପଟରେ ଗୁରୁଦେବ ପଢ଼ୁଥିଲେ, ମୁଁ ନୂଆ ଭକ୍ତ ଥିଲି, ମୁଁ ଆଇଲା ବେଳକୁ ସେଇଟା ଶୁଣୁଥିଲି। ପ୍ରଭୁପାଦ କହିଛନ୍ତି ଆଇଦର ପରଶୁରାମ ଜମଦଗ୍ନି କର୍ତ୍ତାବିଜ୍ୟାର୍ଜୁନ ହୁଏଭର ହି ମେ ବି, ସେ ଲେଖିଛନ୍ତି, ପ୍ରଭୁପାଦ ଲେଖିଛନ୍ତି, କିଏ କେତେ ବଡ଼ ବଳବାନ ଲୋକ ହୋଇ, କର୍ମ ଗୁଡ଼ିକ ହେଉଛି ଭାରି ପ୍ରତିକ୍ରିୟାଶୀଳ ଜଟିଳ, ଜଣେ ସାବଧାନ ହେଇ କୃଷ୍ଣ ଚେତନାରେ କର୍ମ କରିବେ। ଆଉ ଇଏ କହିଦେବ ତାର ନିରପରାଧ ନାରୀଟା, ନାରୀକୁ ସବୁବେଳେ କ୍ଷମା କରିବ, ତା ଗଳାଟା କାଟିଦେବା ନେଇ କହିଦେବ, ଏଥିରେ ଭଗବାନଙ୍କର ତାଙ୍କର କିଛି କ୍ଷତି ନାହିଁ, ୟାଙ୍କର ବି ବିଶ୍ୱାସ ଥିଲା। ଆଜି ଦେଖ କେତେ ବଳବାନ ଥିଲେ, ଗଳା କାଟିଦେଲା ପରେ ପୁଣି ଆଶୀର୍ବାଦ ଦେଇକି ବଞ୍ଚେଇ ଦେଲେ କି ନାହିଁ, ବରରେ ବଞ୍ଚେଇ ଦେଲେ, କିନ୍ତୁ ପ୍ରତିକ୍ରିୟା ଭୋଗିବାକୁ ପଡ଼ିଲା, ତାଙ୍କ ଗଳାଟା କଟା ହେଲା। ପରଶୁରାମ ଯାଇକି ସରି କଣ ତାନା ସେ ଆସିଲେନି କି, କାତା ବିଜନ ଆସି ଗଳା କାଟିଦେଇ ଚାଲିଗଲେ ପ୍ରତିକ୍ରିୟା। ସେଇ କଥାରେ ପ୍ରଭାତ ଲେଖିଛନ୍ତି, ଏତେ ସୁନ୍ଦର ପର୍ବଟ ପ୍ରଭାତ ଲେଖିଛନ୍ତି, ପାଇଲୁ କି ସେଟା ନାଇଁ ହୁଏ ବୋରି ମେ ବି ହାଇଦର କାତା ବିଜେ ଅର୍ଜୁନ। ମୁଁ ସେଟା ଗୁରୁଦେବ ସବୁ ପଢିକି ତାଙ୍କର କୁହନ୍ତି, ମୋର ନୂଆ ଭକ୍ତ ମୋର ମନ ଲୋ ସେଟା, ଆମକୁ ସେତେ ସବୁ ଡର ଲାଗେ, ଆରେ ତ ଏମିତିଆ କଥା, ଭଗବାନଙ୍କର ବାପାଙ୍କୁ ଏମିତି ଭୋଗିବାକୁ ପଡ଼ିଲା, ଆମେ ତ ନୂଆ ଭକ୍ତ ବୁଝିନଥିଲୁ କିଛି। ଏ ସୁଲୀଳା କର୍ମର ପ୍ରତିକ୍ରିୟାଟା କେତେ ସୂକ୍ଷ୍ମ, ସେତେ ପୂର୍ବ ସେଠି କହିଛନ୍ତି ଜଣେ ସଚେତନ ହେଇକି ସବୁବେଳେ କର୍ମ କରିବା ଦରକାର, ଯେମିତି ମୋର ଜ୍ଞାତ ପୂର୍ବ କୌଣସି ପାପ ନ ହଉ, ଅପରାଧ ନ ହଉ, କର୍ମର ପ୍ରତିକ୍ରିୟା ଭୋଗିବାକୁ ପଡିବ। ଇଏ ଶ୍ରୁତିରୁ ଆଣିକି ପ୍ରମାଣ ଦଉଛନ୍ତି, ଇଏ ତ ପଣ୍ଡିତ ଇଏ କହୁଛନ୍ତି ସେ କଥା। ସତ୍ପଥାର ପ୍ରଚାରମୂଳକ ବୋଲି ଶ୍ରୀହରିର ଇଚ୍ଛା ଦ୍ୱାରା ଆତ୍ମାନୁଭବିନୀ ହୋଇ ଅବସ୍ଥାନ କରନ୍ତି। ତାକୁ ସେ ଯୋଉ ଅର୍ଥ ଲେଖିଛନ୍ତି, ସେ ଲେଖିଛନ୍ତି କେତେବେଳେ ଏ ସତ୍ପଥର ଗୋଟେ ଜ୍ଞାନୀମାନଙ୍କର ପଥଟାକୁ ଭଗବାନ ବୁଡ଼େଇବେ କେମିତି, ଭଗବାନ ତ ଜ୍ଞାନୀକି ପ୍ରଶଂସା କରିଛନ୍ତି ନା, ତେଣୁ ବେଳେବେଳେ ଏ ଜ୍ଞାନୀମାନଙ୍କର ସତ୍ପଥକୁ ରକ୍ଷା କରିବା ପାଇଁ ତାଙ୍କର ପ୍ରାରବ୍ଧ ବିନାଶ ହେଇଥିଲେ ବି ତାଙ୍କ ପ୍ରାରବ୍ଧ ଭଳି ଦେଖାଯାଏ, ବଳଦେବ ବିଧବଷଣ ଏମିତି ରଚନା କରୁଛନ୍ତି। ଶ୍ରୀଧର ସ୍ୱାମୀ ପୁରା କାଟିଦେଇଛନ୍ତି, ଶ୍ରୀଧର ସ୍ୱାମୀ କେଉଁଟା ପଢ଼ୁଥିଲେ କି 36 ନା 37 ସମୁଦ୍ରବତ୍ ସ୍ଥିତସ୍ୟ ଏବ ପାପସ୍ୟ ଅତି ଲଙ୍ଘନ ମାତ୍ର। ସମୁଦ୍ର ଭଳିଆ ପାପ ସ୍ଥିତସ୍ୟ ଏବ, ସମୁଦ୍ର ଭଳି ଯଦି ପାପ କରିଥିବ ଜଣେ ଏ ଜ୍ଞାନ ସ୍ତରକୁ ଚାଲିଗଲେ, ଅତି ଲଙ୍ଘନ ମାତ୍ର ନ ତୁ ପାପସ୍ୟ ନାଶ ଇତି। ସମ୍ପଦ ମୋଟେ ମାନୁନାହାନ୍ତି ସେ ଜ୍ଞାନକୁ, ଟୋଟାଲ ସେ ଭକ୍ତି ଗୋଟେ ଗୋଟେ ଜାଗାରେ ଏମିତି ଗୀତ ଭାଗବତରେ ଦେଇଛନ୍ତି, ସେଠି ଜଣାପଡ଼େ କାହିଁକି ମହାପ୍ରଭୁ କହୁଥିଲେ ସ୍ୱାମୀ ଯାଇ ନାଇଁ ମାନେ ବେଶ୍ୟା ତାରେ ଗଣି, ସମସ୍ତେ ଟିକେ ରକ୍ଷା କରିକି ଜ୍ଞାନୀକି ରଖିଲେ, ଇଏ ପୁରା ଜ୍ଞାନକୁ ଉଡେଇ ଦେଲେ, କହିଲେ ନାଇଁ ଜ୍ଞାନୀ ଯେତେ ବଡ ସ୍ତରକୁ ଗଲେ ବି ସେ ଲଙ୍ଘନ କରିବା ପାପକୁ ନାଶ କରିପାରିବେ। ସମ୍ପଦଙ୍କର ଗୋଟେ ଗୋଟେ ଟିକା ତାଙ୍କର ସ୍ଥିତିକୁ, ସେ କେତେ ଭକ୍ତିପ୍ରିୟ। ସମୁଦ୍ରବତ ସ୍ଥିତସ୍ୟ ବା ଆପସ୍ୟ ଅତି ଲଙ୍ଘନ ମାତ୍ର ନ ତୁ ପାପସ୍ୟ ନାଶ ଇତି ଭ୍ରାନ୍ତି ଦୃଷ୍ଟାନ୍ତି ନ ବାରୟ ନାହ। ଗୋଟେ ଭ୍ରାନ୍ତି ଦୃଷ୍ଟାନ୍ତ, କି ଭାବିବନି ଯେ ମୁଁ ଜ୍ଞାନୀ ହେଇଗଲି ବର୍ତ୍ତମାନ ସବୁ ପାପକୁ ନଷ୍ଟ କରିଦେବି। କହିଲେ ଯଥା ଏଧାଂସି ଏଧାଂସି କାଷ୍ଠାନି ପ୍ରଦୀପ୍ତ ଅଗ୍ନି ଯଥା ଭସ୍ମୀ ଭାବ ନୟତି ତଥା, ପଡ଼ିଦେଲେ ଯେମିତି କାଠ ଅଗ୍ନି ଯେଭଳି କାଷ୍ଠକୁ ଭସ୍ମୀଭୂତ କରେ, ତଥା ଆତ୍ମଜ୍ଞାନ ସ୍ୱରୂପ ଅଗ୍ନି, ଆତ୍ମଜ୍ଞାନ ଯୋଉଟା ପ୍ରଭୁ ଲେଖିଲେ ଆତ୍ମ ପରମାତ୍ମା ଜ୍ଞାନ, ଏଟା ସ୍ୱରୂପଭୂତ ଯୋଉ ଅଗ୍ନି, ପ୍ରାରବ୍ଧ କର୍ମ ଫଲ ବ୍ୟତିରିକ୍ତାନି, ପୁରା ସ୍ପଷ୍ଟ ତାଙ୍କର, ପ୍ରାରବ୍ଧ କର୍ମ ଫଳ ବ୍ୟତିରିକ୍ତାନି ସର୍ବାଣି କର୍ମାଣି ଭସ୍ମସାତ୍ କରୁଥି, ଦେଖିଦେଲେ ସବୁ କର୍ମ ଧ୍ୱଂସ କରିବ କିନ୍ତୁ ପ୍ରାରବ୍ଧକୁ ଧ୍ୱଂସ କରିପାରିବ ନାହିଁ। ଆଟିକା ଗୋଟେ କାହିଁ ସବୁ କୁହାଯାଏ ଜ୍ଞାନୀମାନେ ତୁମକୁ ଏଥିରେ ଦବେଇ ଦେବେ, ପୁରା ତୁମ ମୁଣ୍ଡକୁ ନଷ୍ଟ କରିଦେବେ, ପଦ କଥା କହିପାରିବେନି, ତୁମେ କଣ କହିବେ ସେ ସେଇ ଶ୍ଳୋକଟାକୁ ଟକ୍କର ମାରିବେ, ଏଇ ଶ୍ଳୋକଟାକୁ ଟକ୍କର ମାରିବେ, ତୁମେ କଣ କହିବ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଅନ୍ତମ ସର୍ବ ବାପେ ତୁମେ ସେଇ ଶ୍ଳୋକଟାକୁ ଲଗେଇବ, ସେ କହ ତୁମର ସେଇ ଶ୍ଳୋକ ହେଲା ଆମର ଏଇ ଶ୍ଳୋକ, ଆଉ ଭଗବାନ କେମିତି ଜ୍ଞାନୀକି ବଡ଼ କରିଛନ୍ତି, ଗୀତା ସାର୍ବଜନୀନ ଶାସ୍ତ୍ର, ଗୀତା ଶାସ୍ତ୍ର ଯିଏ ନ ଜାଣିଛି ତାକୁ ଘୁରେଇ ଦେବେ, ତୁମେ ଜ୍ଞାନୀ ହାବୁଡ଼ରେ ପଡ଼ିଲେ ତମ ମୁଣ୍ଡକୁ ଗୋଲ କରି ଛାଡ଼ିଦେବେ। ସେଥିପାଇଁ ଯାହାକୁ ପରାସ୍ତ କରିବାର ଅଛି ବୈଷ୍ଣବ ସିଦ୍ଧାନ୍ତରେ ଗୀତାର ଟୀକା ଗୀତାର ଜ୍ଞାନ ତାର କଥାରେ ଥିବାର ଅଛି, ନହେଲେ ସେ ପାରିବନି। ଏଠି ଏଠି କେବଳ ଗୋଟିଏ ଟୀକା ଜ୍ଞାନୀକି ତାଙ୍କ ଆଖି ଫିଟେଇ ଦେବ। ଏଠି ସେ ଲେଖିଦେଲେ ପ୍ରାରବ୍ଧ କର୍ମ ଫଳ ବ୍ୟତିରିକ୍ତାନି ସର୍ବାଣୀ କର୍ମାଣି, ପ୍ରାରବ୍ଧ କର୍ମ ଫଳ ବ୍ୟତିରିକ୍ତ ସର୍ବାଣୀ କର୍ମାଣି। ଯେତେବେଳେ ସ୍ୱୟଂପଦଙ୍କର ସିଦ୍ଧାନ୍ତ ସ୍ଥାପିତ ହେବ ସେତେବେଳେ ଅନ୍ୟ ସିଦ୍ଧାନ୍ତ କେବଳ କଟା ହେବ, ସେଠି ଆଉ ସେ ସିଦ୍ଧାନ୍ତ କୁହା ହେବନି, କାରଣ ମହାପ୍ରଭୁଙ୍କର ଏଟା ସେ ଲେଖିଛନ୍ତି। ସେତେବେଳେ ଅଲଗା ଭକ୍ତମାନଙ୍କର ଆଶ୍ୱାସନା ପାଇଁ କିଛି କରିବା ପାଇଁ, କିନ୍ତୁ ସିଦ୍ଧାନ୍ତକୁ ଧରିବା ଆମେ ସ୍ୱାମୀପାଦ ଯେତେବେଳେ କହିଦେଲେ ଯେଉଁ ଜିନିଷଟାକୁ ସେଟା ପ୍ରଥମ କରି ଧରିବ, ସେଥିରେ ସ୍ୱାମୀପାଦଙ୍କ ଟିକାଟାକୁ ଆଗେ ପଢିବାକୁ ପଡେ, ତାପରେ ତୁ ଯାହା ପଢୁଛ ପଢ, କାରଣ ଆମର କୌଣସି ଆଚାର୍ଯ୍ୟ ତାଙ୍କୁ କାଟିବେନି। ସେ ଦେଖୁନା ବଳଦେବ ବିଧୂଷଣ ଯେ ଲେଖୁଛନ୍ତି କହୁଛନ୍ତି ପ୍ରାରବ୍ଧ କଟିବନି, ଭଗବାନ କେତେବେଳେ କେତେବେଳେ ଜ୍ଞାନୀଙ୍କୁ ସେଭଳି ପ୍ରାରବ୍ଧ କଟେଇ ଦେଇପାରନ୍ତି ତାଙ୍କୁ, କିନ୍ତୁ କେବେ କାଟିପାରିବେନି କି। ସର୍ବାଣୀ କର୍ମାଣି ଭସ୍ମୀ କରୁତି ଇତ୍ୟର୍ଥ। ସେଥିପାଇଁ ସେଟା ଆମର କେତେ 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 ସ୍କନ୍ଦ ବହୁତ ବଢିଆ ପର୍ପଟ ଆମର ଆଜିକାଲି ମନେ, ବହୁତ ଦିନ ପରେ ମନେ ପଡ଼ିଲା ଗୁରୁଦେବ ସେଟାକୁ ସବୁ କହୁଥିଲେ ସେ ପରଶୁରାମ କଥାରେ, ଅଷ୍ଟମ ନା ନବମ ପରଶୁରାମ ତାଙ୍କ ମୁଣ୍ଡ ଯେତେବେଳେ କଟା ହେଇଯାଇଛି ସେଠି ପ୍ରପଦ ପ୍ରପଟ ଏତେ ବଢିଆ ପ୍ରପଟ ଲେଖିଛନ୍ତି ମୋର ଆଜି ମନେ ପଡ଼ିଲା କାହିଁକି, ଆଉ ଛାଡ ସେ ମିଳିବନି। ଲାଷ୍ଟ ବୁକ୍ ଗୋଟେ କେଉଁଠି ମୁଁ ପଢୁଥିଲି ଥରେ ଥରେ ବହୁତ ପଢିଥିଲି ଏବେ ତ ଆଉ ଜମଦଗ୍ନି ୱାଜ୍ ସଟନ୍ଲି ଭେରି ପାୱାରଫୁଲ୍ ଟୁ ହିଜ୍ ଅଷ୍ଟ୍ରେଟି। ଏଇଟା ଏଇଟା ଜମଦଗ୍ନି ତାଙ୍କର ନିଜର ଶକ୍ତିଶାଳୀ ତାଙ୍କ ତପ ଯୋଗୁଁ ସେ ବହୁତ ଶକ୍ତିଶାଳୀ ବୋଲି ପରିଚିତ, ବଟ୍ ବିକଜ୍ ଅଫ୍ ସ୍ଲାଇଟ୍ ଅଫେନ୍ସେସ୍ ବାଇ ହିଜ୍ ପୁଅର୍ ୱାଇଫ୍ ରେଣୁକା, ମାନେ ଏତେ ତ ବଡ଼ ଲୋକଙ୍କ ପ୍ରତି ଟିକେ ଟିକେ ଅପରାଧ ଲାଗିଯାଉଛି, ଏତେ ବଡ଼ ସେ ଜ୍ଞାନୀ କିଏ ଆମର ଜମଦଗ୍ନି, ଆଉ ସେ ପରଶୁରାମଙ୍କୁ ବର ଦେଇଦେଲା ପରେ ପରଶୁରାମ ବଞ୍ଚେଇଦେଲେ ନା, ଆଉ ତୁମ ମା ବଞ୍ଚିତ ହେଇକି ରହୁ, ଆଉ ତୁମ ପୁଣି ମାକୁ ତୁମେ ମାରିଛୁ ବୋଲି ମା ବି ନ ଜାଣିପାରୁ, ଏ ବର ଦେଇଥିଲେ ନା, ଆଉ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଭଳିଆ ବିଦ୍ୟା ଆଉ କଣ, ଶୁକ୍ରାଚାର୍ଯ୍ୟ ଜାଣିଥିଲେ ତାଠୁ ବଡ ଜ୍ଞାନୀ, କିନ୍ତୁ ଏ ପତ୍ନୀକି ଯୋଉ କହିଦେଲେ ପରଶୁରାମ କହିଲେ ତୁମେ ଗଳାଟା କାଟି ଦିଅ, ଏଇଟା ଅଫେନ୍ସ ହେଇଗଲା, ପ୍ରଭୁପାଦ ତାତ୍ପର୍ଯ୍ୟ ଲେଖୁଛନ୍ତି। ଜମଦଗ୍ନି ୱାଜ୍ ସଟନ୍ଲି ଭେରି ପୁଅର ଡ୍ୟୁ ଟୁ ହିଜ୍ ଅଷ୍ଟ୍ରେଟି ବିକଜ୍ ଅଫ୍ ହିଜ୍ ସ୍ଲାଇଟ୍ ଅଫେନ୍ସେସ୍ ବାଇ ହିଜ୍ ପୁଅର ୱାଇଫ୍ ରେଣୁକା, ହି ଅର୍ଡର୍ ଦ୍ୟାଟ୍ ସି ବି କିଲ୍ଡ। ଛୋଟ ଅପରାଧ ନା, ଗୋଟେ ଛୋଟ ଅପରାଧ ପାଇଁ ଏତେ ଗୋଟେ ଦଣ୍ଡ ଦବା ଗୋଟେ ନାରୀଟା, ସେ କୋଉଠି କ୍ରୀଡ଼ା, ସେ ତ ଆସକ୍ତ ହେଇନାହାନ୍ତି ଚିତ୍ରରଥା, ଆଜି ଗନ୍ଧର୍ବ ମାନେ ଯୋଉ ଖେଳୁଛନ୍ତି ଜଳ କ୍ରୀଡ଼ା କରୁଛନ୍ତି, ଦେଖିବ ଏଇଟା ଗୋଟେ ସ୍ୱାଭାବିକ ଧର୍ମ, କେତେଟା ଜିନିଷ ଦେଖିବା ପାଇଁ ଭଲ ଲାଗେ, କିଏ କୋଉ ବୈଷ୍ଣବଟା ଆଉ ଦେଖ କିଏ ମାଛ ଧରୁଥିବ ତୁମେ ଦେଖିଲେ ଭଲ ଲାଗିବ, କାହିଁକି ଜଳଟା ଗୋଟେ ଏମିତିକା ଜିନିଷ, ଜଳରେ ଯେକୌଣସି ପ୍ରକାର ଆକ୍ଟିଭିଟି ଯିଏ କରୁ, ସେ ଦେଖୁନାହାନ୍ତି ଆପଣ ପାର୍କ ଗୁଡାକ ଭିତରେ କଣ ଘର ଭିତରେ ଗୋଟେ ସୁଇମିଂ ପୁଲ କରୁଛନ୍ତି, ଆଉ ସେ କୁଆଡେ ମୁଁ ସେ ଯାଇଥିଲି ଆରଥର ତ ଯାଇଥିଲି ସେ ବାଲି, ଆଉ ସେ ମୋ ଡାକିଥିଲା ସେ ଭକ୍ତଟା ଆମର ପୂଜ୍ୟପାଦ ଶ୍ରୀପାଦ ମହାରାଜଙ୍କର ପିଲାଟା, ତା ଘର ଦ୍ୱାରା ମୋର ପଶିଲା ବେଳକୁ ସୁଇମିଂ ପୁଲ୍ଟା, ମୁଁ କହିନି ଏଇଟା ଏଠି କରିଛୁ କାହିଁକି, ତ ଛୁଆ ଛୋଟ ଛୋଟ ଛୁଆ ଦୁଇଟା କେତେ ପଡ଼ିଯିବେ ଏହା ଭିତରେ, କହିଲେ ନା ଆଜ୍ଞା ସେ ପଡ଼ିବନି ସେ ସୁଇମିଂ ଜାଣିଛନ୍ତି, ପୁରା ତା ଘର ଭିତରେ ବସୁ ବସୁ, ମାନେ ଜଳର ଗୋଟେ ଏମିତି ଆକର୍ଷଣ ରହିଛି, ସେଠି କ୍ରୀଡ଼ା କରିବା, ଜଳରେ ପଶୁପକ୍ଷୀ ବୁଲିବା, ସେଥିପାଇଁ ଆପଣ ଦେଖୁନାହାନ୍ତି ସବୁଆଡ଼େ ପାର୍କ ଫାର୍କ ଯୁଆଡ଼େ ଖାଲି ଜଳ କରୁଛନ୍ତି ନା, ଆଉ ଇଏ ତ ସ୍ତ୍ରୀ ଲୋକଟା, ତାପରେ ସେ ସତୀ ନାରୀ ସେ ଯାଇଛନ୍ତି ସେ ଜଳ କ୍ରୀଡ଼ା ଚିତ୍ରରଥ ଗନ୍ଧର୍ବ ମାନେ କରୁଛନ୍ତି ଦେବତା ମାନେ, ଇଏ ଟିକେ ଠିଆ ହେଇଗଲେ ଏତିକିରେ ତୁମେ, ସେ ତାକୁ ବ୍ୟଭିଚାରୀ ତାଙ୍କର ଦୋଷ ଆସେନି, ଟିକେ ଲେଟ୍ ହେଇଗଲା ବେଳେ ତୁମେ କହିଦେବ ଗଳା କାଟିଦିଅ, ପ୍ରଭୁ ସେଇଟା କହୁଛନ୍ତି, ଦିସ୍ ସଟନ୍ଲି ୱାଜ୍ ଏ ସିନ୍ଫୁଲ୍ ଆକ୍ଟ, ଏଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ପାପ କାର୍ଯ୍ୟ। ଏଣ୍ଡ ଦେୟାର ଫୋର୍ ଜମଦଗ୍ନି ୱାଜ୍ କିଲ୍ଡ ବାଇ ଦି ସନ୍ ଅଫ୍ କାର୍ତ୍ତାବିର୍ଜି ଅର୍ଜୁନ ଆଜ୍ ଡେସ୍କ୍ରାଇବ୍ ହିୟରିନ୍, ଯାହା ଏଠି ବର୍ଣ୍ଣନା କରାଗଲା। କାହିଁକି କାର୍ତ୍ତାବିର୍ଜି ଅର୍ଜୁନକୁ ଜବରଦସ୍ତି ଗାଈ ନେଇଗଲେ ନା, କିଏ କାର୍ତ୍ତାବିର୍ଜି ଅର୍ଜୁନ ଆସିକି ନେଇଗଲେ ଗାଭି, ଆଇ ତ କାନ୍ଦିଲେ ରାମ ରାମ ମହାବାହୁ, କିଏ ଜମଦଗ୍ନି କାଟିଲେ, ଜମଦଗ୍ନି ଦେଲେ କାନ୍ଦୁଛନ୍ତି, ସେତେବେଳେ ଯାଇଛନ୍ତି କିଏ ପରଶୁରାମ ବଣକୁ, ବଣରୁ ଆସିଲେ କହିଲା କ୍ଷେତ୍ରୀ ଗୁଡାକ ଏତେ ବଦମାସ ହେଇଗଲେଣି, ଇଏ ଆସିକି କଣ ବ୍ରାହ୍ମଣ ଏଠୁ ଗାଈ ଛଡେଇକି ନେଇ ପଳଉଛନ୍ତି, ଗଲେନି। ତାପରେ ତାପରେ ଗଲେ ତାଙ୍କ ଯୁଦ୍ଧ ହେଲା, ତାଙ୍କ ସବୁ ଇଏ କରିକି ତାଙ୍କର ଗୋଳାକୁ କାଟିକି ସବୁ ତ ମାରିକି ଆସିଲେ। ମାରିକି ଆସିଲା ପରେ ପୁତ୍ରମାନେ ସବୁ ତାଙ୍କର ଯୋଉ କାତ୍ତାବିର୍ଜୁନଙ୍କ ପୁତ୍ରମାନେ ରାଗ ରଖିଥିଲେ, ଇଏ ତ ଧ୍ୟାନରେ ବସୁଛନ୍ତି କିଏ ଜମଦଗ୍ନି ଆଉ ପରଶୁରାମ ନାହାନ୍ତି, ସୁଯୋଗ ନେଇକି ଆସିଲେ ଜମଦଗ୍ନି ଗୋଳାକୁ କାଟିଦେଲେ। ସେ କଥାରେ ପ୍ରସଙ୍ଗରେ ପ୍ରପାତ କହୁଛନ୍ତି, ଲର୍ଡ ପରଶୁରାମ ୱାଜ୍ ଅଲସୋ ଇନଫେକ୍ଟେଡ୍ ବାଇ ସିନ୍ ବିକଜ୍ କିଲିଂ କାର୍ତ୍ତାବିର୍ଜି ଅର୍ଜୁନ। ଏଠି ସମସ୍ତେ କେମିତି ପାପ କେମିତି ଲାଗୁଛି ପ୍ରପାତ ଆମକୁ ଶିଖାଉଛନ୍ତି। ଜମଦଗ୍ନି ୱାଜ୍ କିଲ୍ଡ ବାଇ ଦି ସନ୍ ଅଫ୍ କାର୍ତ୍ତାବିର୍ଜି ଅର୍ଜୁନ, କାର୍ତ୍ତାବିର୍ଜି ଅର୍ଜୁନ ସନ୍ ଅଫ୍ କାର୍ତ୍ତାବିର୍ଜି ଅର୍ଜୁନଙ୍କ ପୁତ୍ର ଦ୍ୱାରା ଜମଦଗ୍ନି। ଆଚ୍ଛା ଜମଦଗ୍ନି କାହାକୁ ମାରିଲେ, ଅର୍ଡର ଦେଲେ ମାରିବା ପାଇଁ ରେଣୁକାକୁ, ଜମଦଗ୍ନିକୁ କିଏ ମାରିଲେ, କାର୍ତ୍ତାବିର୍ଜୁନଙ୍କର ପୁତ୍ର, କାର୍ତ୍ତାବିର୍ଜୁନକୁ କିଏ ମାରିଲେ, ଭଗବାନ ପରଶୁରାମ। ପ୍ରଭୁପାଦ ଏଠି ବରପଟରେ ସମସ୍ତଙ୍କୁ ଗୁନ୍ଥି ଦେଇଛନ୍ତି। ପ୍ରଭୁପାଦ କହୁଛନ୍ତି ଦି ଲର୍ଡ ପରଶୁରାମ ଅଲସୋ ଇନଫେକ୍ଟେଡ୍ ବାଇ ସିନ୍, ପ୍ରଭାବିତ ହେଲେ, ତାଙ୍କୁ ତ ପାପ ଧରିପାରିବନି, ପାପ ଦ୍ୱାରା ପ୍ରଭାବିତ ହେଲେ, ବିକଜ୍ କିଲିଂ କାର୍ତ୍ତାବିର୍ଜି ଅର୍ଜୁନ, କାର୍ତ୍ତାବିର୍ଜୁନ ରାଜା ଥିଲେ। ଅଲଦୋ ଦିସ୍ ୱାଜ୍ ନଟ୍ ଭେରି ଅଫେନ୍ସିଭ୍, ଯଦି ଏଇଟା ବେଶୀ ଅପରାଧ ନୁହେଁ, ଦେୟାର ଫୋର୍ ପ୍ରଭୁପାଦ ଏଇଟା ମୋର ମନେ ପଡ଼େ ଗୁରୁଦେବ ଏଇଟା ପଢ଼ନ୍ତି ଏତେ ସୁନ୍ଦର ଭାବରେ, ମୋର ମନେ ପଡ଼ିଲା ଆଜି। ଦେୟାର ଫୋର୍ ହ୍ୱେଦର ୱାନ୍ ମେ ବି କାର୍ତ୍ତାବିର୍ଜି ଅର୍ଜୁନ, ଲର୍ଡ ପରଶୁରାମ, ଜମଦଗ୍ନି, ଅର୍ ହୁ ଏଭର୍ ୱାନ୍ ମେ ବି। ପ୍ରଭୁପାଦଙ୍କର ଇଂଲିଶ ଆଉ ଏତେ ସୁନ୍ଦର, ଏ ସିଦ୍ଧାନ୍ତ ଗୋଟେ ଗୋଟେ ଜୀବନ ଭଳିଆ କଥା କହିଛନ୍ତି, ସିଏ କିଏ ବି ସିଏ ହଉ। ସେଥିପାଇଁ ଜଣେ କାର୍ତ୍ତାବିର୍ଜି ଅର୍ଜୁନ, ଭଗବାନ ପରଶୁରାମ, ଜମଦଗ୍ନି, ଅର୍ ଯିଏ ବି ହଉ, ୱାନ୍ ମଷ୍ଟ ଆକ୍ଟ ଭେରି କସସ୍ଲି ଆଣ୍ଡ ସାଗିୟସ୍ଲି। ସାଗିୟସ୍ଲି ପ୍ରୋନାଉନ୍ସିଏସନ୍ କଣ ହବ ଏଇଟା, ହଁ ଜାଣିନ ତୋତେ ଆଉ ସେଇଟା ପୁଣି ମୋତେ ୱାର୍ଡ ପଡ଼ୁଛୁ। ଜଣେ ସତର୍କ ହେଇକି ତା ଇଂଲିଶଟା କଣ, ତା ଅର୍ଥଟା କଣ, SAGCIOUSLY କଣ ସାଗିୟସ୍ଲି, ହଁ କଣ ସେଟା, ତା ଅର୍ଥଟା କଣ, ସେଇଟା ମୁଁ କଣ ଜାଣିନି କଣ, ତୋର ପ୍ରୋନାଉନ୍ସିଏସନ୍ କହିଲେ ମୁଁ ପଢ଼ିଦେଲି, ତୁ କହିଦେଲୁ ତା ଅର୍ଥଟା କଣ କହୁନୁ ମୋତେ। ୱାନ୍ ମଷ୍ଟ ଆକ୍ଟ ଭେରି, କାରଣ ପ୍ରଭୁପାଦ ଏଠି ସମସ୍ତଙ୍କୁ ଲଗାଉଛନ୍ତି, ହୁଏ ଜଣେ କାର୍ତ୍ତାବିର୍ଜି ଅର୍ଜୁନ ହେଇପାରେ, ପରଶୁରାମ ହେଇପାରେ, ଜମଦଗ୍ନି ହେଇପାରେ, ଅର୍ କିଏ ବି ହେଇପାରେ, ଜଣେ ଅତି ସତର୍କତାର ସହିତ ତାର କର୍ମ ଗୁଡିକୁ କରିବା ଦରକାର, ଅଦରୱାଇଜ୍ ୱାନ୍ ମଷ୍ଟ ସଫର୍ ଦି ରେଜଲ୍ଟ ଅଫ୍ ସିନ୍ଫୁଲ୍ ଆକ୍ଟିଭିଟିଜ୍, ନହେଲେ ଜଣକୁ ତାର ପାପର ପ୍ରତିକ୍ରିୟାଟା ଭୋଗ କରିବାକୁ ପଡିବ। ଦିସ୍ ଇଜ୍ ଦି ଲେସନ୍, ଏଇଟା ସିଦ୍ଧାନ୍ତ ଆଣିକି ଦେଲେ, ଏଇଟା ହଉଛି ଶିକ୍ଷା ଫ୍ରମ୍ ବେଦିକ ଲିଟରେଚର, ଏଇଟା ବୈଦିକ ଶିକ୍ଷାଟା ଆଉ। ପ୍ରାରବ୍ଧଟା ଏତେ ବଳବାନ, ସମସ୍ତଙ୍କୁ ଭୋଗିବାକୁ ପଡୁଛି, ସେଥିପାଇଁ ଯେତେବେଳେ ପରଶୁରାମ ମାରିକି ଆସିଥିବେ, ତା ଚରିତ୍ର କେବେ କହିନି, ମୁଁ ତ ଲେଖିକି ରଖିଛି, ବହୁତ ଦିନ ତଳେ ଲେଖା ହେଇଛନ୍ତି ତାକୁ, ଆଉ ତ କୋଉଠି ହେଇନି ପରଶୁରାମଙ୍କର, ଦୁଇ ତିନି ଦିନ ହେଲା ସେ ଚରିତ୍ର, ବଢିଆ ପ୍ରସଙ୍ଗ। ପରଶୁରାମ ଆସିକି ପହଞ୍ଚନ୍ତି କାହାକୁ, କାର୍ତ୍ତାବିର୍ଜୁନଙ୍କୁ ମାରିଦେଇକି ଆସିକି କହୁଛନ୍ତି କାହା ପାଖରେ, ଜମଦଗ୍ନି କାହା ଆଗରେ, ଯେ ବାବା ମୁଁ ତା ପ୍ରତିକ୍ରିୟା ତାଙ୍କୁ ପ୍ରତିକ୍ରିୟା ତାଙ୍କୁ ବିନାଶ କରିଦେଇକି ଆସିଛି, ବହୁତ ଦୁଃଖ କରିଛନ୍ତି, କିଏ ଜମଦଗ୍ନି, କଣ କଲ ରାଜା କେମିତି କେମିତି ବୋଧ କଲ, ତୁ ଯାଅ ତୀର୍ଥ ଭ୍ରମଣ କରିବ, ଭଗବାନ ପରଶୁରାମଙ୍କୁ ତୀର୍ଥ ଭ୍ରମଣ କରିବା ପାଇଁ ଯାଇ ଯିବାକୁ ପଡ଼ିଥିଲା। ପ୍ରଭୁପାଦ କିନ୍ତୁ ଯଦି ଏଇଟା ଗୋଟେ ହେଭି ଅଫେନ୍ସ ନୁହେଁ, ସ୍ଲାଇଟେଷ୍ଟ ଅଫେନ୍ସ, ତଥାପି ସମସ୍ତଙ୍କୁ ଭୋଗିବାକୁ ପଡିବ, ଯାହା ସବୁ ଦୁଃଖ ସୁଖ ମାନ ଅପମାନ ଏଗୁଡ଼ାକ ସବୁ ଆସୁଛି, ପ୍ରାରବ୍ଧ ଯୁଗ ଆସୁଛି ନା। କିନ୍ତୁ କେବଳ ଯେ ତୁମେ ଯେତେବେଳେ ଇଣ୍ଟରମିଡିଏଟ୍ ସ୍ତରକୁ ପଳେଇଗଲ, ଶରଣାଗତ ତୁମର ହେଇଗଲ, ଭଗବାନଙ୍କର ନାମ ପ୍ରଭୁଙ୍କର ଶରଣ ଚାଲିଗଲ, ଭଗବାନଙ୍କ ଶରଣ ଚାଲିଗଲ, ଆଉ ଜ୍ଞାତପୂର୍ବକ କିଛି ପାପ କଲନି, ତାପରେ ଯଦି କିଛି ଶରୀର ଅସୁବିଧା ଆସୁଛି, ମାନସିକ ଅସୁବିଧା, ସେଟା ଭଗବାନଙ୍କର କରୁଣା ବୋଲି ଜାଣିବ, କେମିତି ଜାଣିବ ପ୍ରାରବ୍ଧ, ଗୁରୁଦେବ ଗୁରୁଦେବ ବହୁତ ଲୋକ ପ୍ରଶ୍ନ ପଚାରନ୍ତି, ଗୁରୁଦେବ ସେ ତା ଉତ୍ତର ଦେଇଛନ୍ତି, କାରଣ ଗୁରୁଙ୍କର କିଛି ଅସୁବିଧା ହେଇଗଲେ ସାଧାରଣ ଶିଷ୍ୟର ଗୋଟେ ସାଙ୍ଗେ ସାଙ୍ଗେ, ଶିଷ୍ୟଟା ସବୁବେଳେ ତାର ଜଡ଼ ଦୃଷ୍ଟି ନା ଗୁରୁଙ୍କ ପ୍ରତି, ଆଉ ସେ କଣ ତାର ସେ ଜ୍ଞାନଟା ରହିପାରିବ, କେବେ ରହିପାରିବନି। ଆଉ ଗୁରୁଙ୍କର ତ ଏହା ହେଲା, ଆଉ ଗୁରୁଦେବଙ୍କର ଦେହ ଖରାପ ହେଇଗଲା, ଆଉ ଗୁରୁଦେବଙ୍କୁ ଏମିତି ଅସୁବିଧା ହେଇଗଲା, ଆଉ ସାଙ୍ଗେ ସାଙ୍ଗେ ତାଙ୍କର ଜ୍ଞାନଟା ଆସିବ। ଆରେ କୌଣସି ଦେହ ସହିତ ଚେତନାର ଗୋଟେ ଅଲଗା ସ୍ତର ଅଛି, ଦେହଟାକୁ ତୁମେ ମାନେ ଗୋଟେ ବଡିଲି ଆକ୍ଟିଭିଟିଜ ଉପରେ କନସିୟସନେସଟା, ଯାହାର କନସିୟସନେସ ଚେତନା ଗୁଡ଼ାକ ସବୁ ମାନେ ଇଏ ହେଇଯାଇଛି, ମାନେ ଏଇଟା ଆମେ ପ୍ରିନ୍ସିପଲ ବୋଲି କହିବାନି କି ଏଇଟା ବି ଗୀତାର ସିଦ୍ଧାନ୍ତ ସହିତ ମିଶେଇ ହବନି, କିନ୍ତୁ ଚେତନାଟା ଗୋଟେ ଅଲଗା ଜିନିଷ। ଏ ଯେ ମାୟାବାଦୀ ମାନେ ସବୁ ଆହାର ଉପରେ ମାଛ ମାଂସ ଉପରେ, ଏ ଗାଉଁଲି ଲୋକ ଗୁଡା ମୁଁ ସବୁ ଦେଖିଛି, ଈଶ୍ୱର ରିଲେଟିଭରେ ଗାଉଁଲି ଲୋକ ଥିଲେ, ସେମାନେ 24 ଘଣ୍ଟା ନାମ କରନ୍ତି, ଆମିଷ ଖାଆନ୍ତି, ଆଉ ମୃତ୍ୟୁବେଳେ ପୁରା ଭଗବାନଙ୍କ ନାମ କହିକି ସର ଛାଡ଼ନ୍ତି, ନାମ ପ୍ରଭୁ କିନ୍ତୁ ତାଙ୍କୁ ଦୟା କରିଦେଲେ, ପାପ କରୁଛନ୍ତି ନା କିନ୍ତୁ ଅପରାଧ ଗୁଡା କରିନାହାନ୍ତି, ତ ଗୋଟେ ନାମରେ ତାଙ୍କୁ ଉଦ୍ଧାର କରିଦେଇକି ଭଗବାନ ନେଇ ପଳାଉଛନ୍ତି, ଆଉ ପୁରା ଗୋବିନ୍ଦ ଗୋବିନ୍ଦ କହିକି ଯାଉଛନ୍ତି, କୃଷ୍ଣ କୃଷ୍ଣ କହିକି ଯାଉଛନ୍ତି, ନାରାୟଣ ନାରାୟଣ ଡାକିଡ଼ାକି ଯାଉଛନ୍ତି, କିନ୍ତୁ ଆମିଷ ଖାଆନ୍ତି, ସେମାନେ ଆମିଷ ଖାଆନ୍ତି, ଚେତନା ସ୍ତରଟା ଅଲଗା ଜିନିଷ, ଆମେ ସେଟାକୁ ପ୍ରଚାର କରିପାରିବାନି, କିନ୍ତୁ ସେଟା ଏକ୍ସକ୍ଲୁସିଭଲି କୌଣସି କୌଣସି ବ୍ୟକ୍ତି ଦ୍ୱାରା ଏଇଟା କାର୍ଯ୍ୟ କରେ। କିନ୍ତୁ ପ୍ରାରବ୍ଧଟା ଯଦି ତୁମର ଥିବ, ରୋଗଟା ଆସିଲେ ତୁମକୁ ଆଉ ହରିଭକ୍ତି ହରି ଭକ୍ତି ଜିନିଷଟା ଭଲ ଲାଗିବନି, ବ୍ୟାକୁଳତାଟା ତୁମର ଭକ୍ତି ପାଇଁ ବ୍ୟାକୁଳତାଟା କମିଯିବ, ଏଠୁ ଜାଣିବ ଏଇଟା ହେଉଛି ମୋର ପ୍ରାରବ୍ଧ, ମାନେ କ'ଣ ପୂର୍ବ ଜନ୍ମର କର୍ମର ଫଳଟା। ପ୍ରାରବ୍ଧ ଆସିଲେ ତୁମକୁ ସବୁ ବିଷୟ ଲାଗିବ ଆଉ, କିନ୍ତୁ ଯଦି ଭଗବାନ ସେ ଦଣ୍ଡ ଦଉଥିବେ ସାଧୁଗୁରୁଙ୍କ ଦ୍ୱାରା ଭଗବାନଙ୍କ ଦ୍ୱାରା ଯଦି ସେଇଟା ହେଇଥିବ, ସେଥିରେ ତୁମର ବିରହ ଭାବ ଆସିବ, ସେତେବେଳେ ଭଗବାନ ଡାକିବ ମୋତେ, ଭଗବାନଙ୍କ କଥା ଚିନ୍ତନ ଆସିବ, ସବୁବେଳେ କେମିତି ଶରୀର ଛାଡ଼ିବି ଭଗବାନ ପାଖକୁ ଯିବି, ସେ ଚିନ୍ତା ଆସିବ। ସେଇଟା ଭଗବାନଙ୍କର କୃପା, ଦଣ୍ଡଟା ଭଗବାନଙ୍କର କୃପା କି ପ୍ରାରବ୍ଧର ଯୋଉଟା ଫଳ, ସେଥିରୁ କେବଳ ଜାଣିହବ, ନହେଲେ ଜାଣିହବନି। ତେଣୁ ଏଇ ପ୍ରାରବ୍ଧଟା ବହୁତ ବଳବାନ, ଛୋଟ ଛୋଟ ଦୋଷ ପାଇଁ ଏଠି ଝାପ୍ରପାତ କହିଲେ ହୁଏ ବର ହି ମେ ବି, ସେ ବହୁତ କସସ୍ଲି କସିୟସ୍ଲି ସେଗୁଡ଼ାକୁ ସବୁ ଡିଲିଙ୍ଗସ୍ କରିବାକୁ ପଡ଼ିବ, ସିମ୍ପୁଲ ଆମେ ଜାଣିପାରୁନେ ବହୁତ କିଛି କରିଦେଉଛେ, କିନ୍ତୁ ପ୍ରତିକ୍ରିୟା ଗୁଡ଼ାକ ସବୁ ଭୋଗିବାକୁ ପଡ଼େ। ଆଉ ମହାପୁରୁଷ ସେଥିରେ ମନା କରିଦେଲେ, 64 ଅଙ୍ଗରେ ଗୋଟେ ଅଙ୍ଗ ମନା କରିଦେଲେ, ପ୍ରାଣୀ ମାତ୍ର କାୟ ମନ ଉଦ୍ବେଗ ନା ଦେବେ, କୌଣସି ଜୀବକୁ ତୁମେ ନୋଇଙ୍ଗଲି କେବେ ଗୋଟେ ଟ୍ରବୁଲ କ୍ରିଏଟ କରନା, ତା ପାଇଁ ତମେ କିଛି ଗୋଟେ ଅସୁବିଧାରେ ତିଆରି କରନା, ଭଜନରେ ବାଧା ହବ, ଯୋଉଦିନ ହେଲେ ତା ପ୍ରତିକ୍ରିୟା ଭୋଗିବାକୁ ପଡ଼ିବ, ଆମେ ଯେମିତି ଦୁଃଖ ଦେଇଥିବା ସେ ଦୁଃଖଟା ଆମେ ଭୋଗିବାକୁ ପଡ଼ିବ ଆଉ। କମସେ କମ ଜ୍ଞାନ୍ତ ହିସାବରେ ନ ହଉ, ଅଜ୍ଞାତରେ କେତେବେଳେ କଣ ହେଇଯାଉଛି, ଜ୍ଞାନ୍ତରେ ଏଇଟା ନ ହଉ। ତେଣୁ ଜ୍ଞାନୀ କଥାରେ ଯୋଉ ପଡିଛି, ଜ୍ଞାନୀ ପ୍ରାରବ୍ଧ କାଟିପାରିବନି। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ସମ୍ବିତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ, ହରେ କୃଷ୍ଣ।